ॐ नमो भगवते वासुदेवाय। ॐ नमो भगवते वासुदेवाय। श्रीमद्भागवतम् दशम स्कंद 58 अध्याय श्लोक 57। सूतांच मद्राधिपते सूतांच मद्राधिपते लक्ष्मणां लक्षणैर्जुताम् लक्ष्मणां लक्षणैर्जुताम् स्वयंवरे जहारैकः स्वयंवरे जहारैकः सासुपर्णः सुधामिव सासुपर्णः सुधामिव सूतांच मद्राधिपते लक्ष्मणां लक्षणैर्जुताम् स्वयंवरे जहारैकः सासुपर्णः सुधामिव। सूतांच मद्राधिपते लक्ष्मणां लक्ष्मणैर्जुताम् स्वयंवरे जहारैकं सासुपर्णः सुधामिव। सूतांच मद्राधिपते लक्ष्मणां लक्ष्मणैर्जुताम् स्वयंवरे जहारैकः स्वयंवरे जहारैकः सासुपर्णः सुधामिव। हरे कृष्ण। श्लोक अनुवाद। तत्परे भगवान मद्रराजंकर कन्या लक्ष्मणांकु विवाह कले। कृष्ण एकाकी तांकर स्वयंवर सभारे आविर्भूत होइतिले एवं तांकु सेहिपरि भावरे हरण करि आनिले जेपरि गरुड़ तरे देवतामानंकर अमृत चोरै नेइतिले। हरिकृष्ण उपस्थित व्यक्त सजनबंध मातृबंध आपण आमर ये भागवत कथा को स्वागत जनाऊँ। ये घटनाटी हो भगवान अष्टम विवाह अष्टम पाटराणी लक्ष्मणा। ये अष्टम विवाह होची मद्रदेश से कैके पाक निकट से दक्षिण ए पश्चिम भारत बोली कह। तेणु से सूतांच मद्राधिपते मद्र मद्रदेश अधिपति ତାଙ୍କ ନାମ ଏଠି ଉଲ୍ଲେଖ ହୋଇନାହିଁ କିନ୍ତୁ ଅନ୍ୟ ସ୍ଥାନରେ ବର୍ଣ୍ଣନା କରାଯାଇଛି। ତାଙ୍କ ନାମ ହେଉଛି ବୃହତ୍ ସେନ। ତେଣୁ ସେ ବୃହତ୍ ସେନଙ୍କର କନ୍ୟା ମଦ୍ରାଧିପତି ଲକ୍ଷ୍ମଣା ତାଙ୍କ ନାମ ହେଉଛି ଲକ୍ଷ୍ମଣା। ନାମରୁ ଜଣାପଡ଼ୁଛି ବହୁତ ସୁନ୍ଦର ତାଙ୍କର ଲକ୍ଷଣ ରହିଛି ସେଥିପାଇଁ ଲକ୍ଷ୍ମଣା ତାଙ୍କ ନାମ ରହିଛି। ଲକ୍ଷ୍ମଣା ଲକ୍ଷ୍ମଣୀ ଯୋତା ଯେଉଁ ରହିଛନ୍ତି ମହାନ ପୁରୁଷମାନଙ୍କର ବିଭିନ୍ନ ଲକ୍ଷଣ ସବୁ ରହିଛି। କୁହାଯାଏ 32 ଲକ୍ଷଣ ରହିଛି ମହାନ ପୁରୁଷମାନଙ୍କର। ତେଣୁ ଇଏ ଲକ୍ଷଣା ମଧ୍ୟ ଲକ୍ଷ୍ମଣା ମଧ୍ୟ ସେଇଭଳି ଭାବରେ ତାଙ୍କ ଲକ୍ଷଣ ସବୁ ରହିଛି। ଲକ୍ଷଣରୁ ଜଣେ ଜାଣିପାରିବ ସେ ତାଙ୍କର କିଭଳି ସ୍ଥିତି କିଭଳି ଭାବରେ ରହିଛି। ତେଣୁ ଲକ୍ଷ୍ମଣୀ ଯୋତାମ ସେଇଭଳି ଭାବରେ ତାଙ୍କର ସବୁ ସଦ୍ଗୁଣ ସଦ୍ଲକ୍ଷଣ ସବୁ ଥିଲା ସେଇ ମଦ୍ରାଧିପତିଙ୍କର କନ୍ୟା ସୂତା। ଚ ଚ ଶବ୍ଦ କାହିଁ କୁହାଗଲା ନା ଆ ପୂର୍ବରୁ ବର୍ଣ୍ଣନା କରାଗଲା କିଭଳି ଭଗବାନ ଭଦ୍ରାଙ୍କୁ ବିବାହ କରିଥିଲେ ସପ୍ତମ ବିବାହ। ତେଣୁ ତା ପର ଶ୍ଳୋକରେ କହିଦେଲେ ଚ ସୂତାଙ୍କୁ ମଧ୍ୟ ଇଏ କ'ଣ ଲକ୍ଷ୍ମଣଙ୍କୁ ମଧ୍ୟ ଭଗବାନ ବିବାହ କଲେ। ତେଣୁ କିଭଳି ବିବାହ କଲେ ନା ସ୍ୱୟଂବରେ ଯାହାରେଇ କହ ସ୍ୱୟଂବର ହେଇଥିଲା। ତେଣୁ ଏଠି ଯେଉଁ କୁହାଯାଇଛି ଅନୁବାଦ କରାଯାଇଛି ସେଇଟା ଠିକ୍ ଭାବରେ ହେଇନାହିଁ। ତା'ର ଅର୍ଥ ଅବଶ୍ୟ ଏଇଟା ହେଇପାରେ କିନ୍ତୁ ଆର ପ୍ରକୃତ ଅର୍ଥ ନୁହଁ। ଏକୁଟିଆ ସେ ଯାଇଥିଲେ ସ୍ୱୟଂବରେ ଯାହାରେଇକ ସୁପର୍ଣ୍ଣ ସୁଧାମେବ ସ୍ୱୟଂବରରେ ବହୁତ ରାଜାମାନେ ଯାଇଥିଲେ ସ୍ୱୟଂବରରେ କିନ୍ତୁ ଭଗବାନ ଏକୁଟିଆ ତାଙ୍କୁ ହରଣ କଲେ ସ୍ୱୟଂବରେ ଯାହାର ଯାହାର କହିଲେ ହରଣ କଲେ। କିଭଳି ହରଣ କଲେ ନା ସ ସୁପର୍ଣ୍ଣ ସୁଧା ମିବ ସୁପର୍ଣ୍ଣ କହିଲେ ଗରୁଡ଼ ଗରୁଡ଼ ହେଉଛନ୍ତି ଭଗବାନଙ୍କର ଜଣେ ବିଭୂତି ଭଗବତ ଗୀତାରେ ଭଗବାନ କହିଛନ୍ତି ବୈନେତାଂ ଚ ପକ୍ଷୀଣାମ ବିନତାଙ୍କର ଏ ପୁତ୍ର ଇଏ ହେଉଛନ୍ତି ସୁପର୍ଣ୍ଣା ସୁନ୍ଦର ପର୍ଣ୍ଣ ଯାହାଙ୍କର ସୁନ୍ଦର ପକ୍ଷ ଯାହାର ସୁପର୍ଣ୍ଣା କୁହାଯାଏ ଏ ଯେଉଁ ରହିଛନ୍ତି ସୁପର୍ଣ୍ଣ ବା ଏ ଯେଉଁ ଗରୁଡ଼ ଗରୁଡ଼ଙ୍କର ବହୁତ ଶକ୍ତି ରହିଛି ଗରୁଡ଼ଙ୍କର ଏତେ ଶକ୍ତି ରହିଛି ସୁପର୍ଣ୍ଣ ସୁଧା ମିବ ଯେଉଁ ସ୍ୱର୍ଗକୁ ଯାଇକରି ସ୍ୱର୍ଗରେ ଅମୃତ ରହିଛି ଭଗବାନ ଯେତେବେଳେ ଅଷ୍ଟମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ଭଗବାନ ଷଷ୍ଠ ମନଙ୍କ ସମୟରେ ଏଇ ଲୀଳାଟି କରିଥିଲେ ସମୁଦ୍ର ମନ୍ଥନ ଲୀଳାଟି କରିଥିଲେ ଯେଉଁଥିରୁ ସୁଧା ବା ଅମୃତ ବାହାରିଥିଲା ସମୁଦ୍ରରୁ କ୍ଷୀର ସମୁଦ୍ରରୁ ଅମୃତ ବାହାରିଥିଲା ତେଣୁ ଏଇ ଯେଉଁ ଅମୃତକୁ ଦେବତାମାନେ ପ୍ରାପ୍ତ ହୋଇଥିଲେ ଅସୁରମାନଙ୍କୁ ବଞ୍ଚିତ କରିଥିଲେ ଭଗବାନ ମୈନ ରୂପରେ ଆସିକରି ଅସୁରମାନଙ୍କୁ ବଞ୍ଚିତ କରିକିରି ଦେବତାମାନଙ୍କୁ ପ୍ରଦାନ କରିଥିଲେ ଏବଂ ବାକିଟାକୁ ଦେଇଦେଇଥିଲେ ଦେବତାମାନଙ୍କୁ ସେ ଦେବତା ଦେବଲୋକରେ ସେ ରହିଛି ସୁଧା ରହିଛି ଅମୃତ ରହିଛି ବହୁତ ସୁରକ୍ଷିତ ଭାବରେ ରହିଛି ବହୁତ ସୁରକ୍ଷିତ ଭାବରେ ରହିଛି ଗୋଟେ କଥା ରହିଛି ପ୍ରସଙ୍ଗ ରହିଛି ଯେ ଗୋଟେ ଥରେ ଇଏ ଯେଉଁ ରହିଛନ୍ତି ବିନତା ଏବଂ କଦ୍ରୁ ଏମାନେ ସବୁ କଶ୍ୟପଙ୍କର ପତ୍ନୀ କଶ୍ୟପଙ୍କର 13 ଜଣ ପତ୍ନୀ ରହିଛନ୍ତି ଏମାନେ ସବୁ ଯେଉଁ ରହିଛନ୍ତି ଦକ୍ଷଙ୍କର କନ୍ୟା ଦକ୍ଷଙ୍କର 2 ଜଣ ଦକ୍ଷ ଅଛନ୍ତି ମାନେ ସେଇ ଜଣେ ଦକ୍ଷ ସେ ଶରୀର ପରିବର୍ତ୍ତନ କରିଛନ୍ତି ପ୍ରଥମ ଦକ୍ଷ ଯେ ସେ ହେଉଛନ୍ତି ବ୍ରହ୍ମାଙ୍କର ପୁତ୍ର ପ୍ରଥମ ଦକ୍ଷ ବ୍ରହ୍ମାଙ୍କର ପୁତ୍ର ଏବଂ ତାଙ୍କର 16 ଜଣ କନ୍ୟା ଥିଲେ ତେଣୁ ତାଙ୍କର ଯେ କନିଷ୍ଠା କନ୍ୟା ସେ ହେଉଛନ୍ତି ସତୀ ସେ ତାଙ୍କୁ ବିବାହ ଦେଇଥିଲେ ଶିବଜୀଙ୍କୁ ଶିବଜୀଙ୍କୁ ବିବାହ ଦେଇଥିଲେ କିନ୍ତୁ ଭାଗବତମ 4ର୍ଥ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ଶିବଜୀଙ୍କ ସହିତ ତାଙ୍କର ବହୁତ ଶତ୍ରୁତା ଥିଲା ଆମେ ସେଇଟାକୁ ଆଲୋଚନା କରିବା ନାହିଁ କିନ୍ତୁ ଏହିଭଳି ଭାବରେ ଯେଉଁ ତାଙ୍କର ମସ୍ତକକୁ ତାଙ୍କୁ ତାଙ୍କର ମସ୍ତକ କଟା ହୋଇଗଲା ଶିବଜୀଙ୍କୁ ଦ୍ରୋହ କରୁଥିବାରୁ ଶିବଜୀ ଗୋଟେ ଶକ୍ତି ଉତ୍ପନ୍ନ କରିଥିଲେ ଯାହାଙ୍କ ନାଁ ହେଉଛି ବୀରଭଦ୍ର ସେ ବୀରଭଦ୍ର ତାଙ୍କର ମସ୍ତକକୁ କାଟିକରି ସେ ଯଜ୍ଞରେ ଆହୁତି ଦେଇଦେଇଥିଲେ ତେଣୁ ଶିବଜୀଙ୍କ କୃପାରୁ ସେ ଆଉ ଯଦିଓ ଗୋଟେ ଜୀବନ ପାଇଲେ ଗୋଟେ ଛାଗର ମସ୍ତକ ସେ ପ୍ରାପ୍ତ ହେଲେ ଗୋଟେ ଛେଳିର ମସ୍ତକ ପ୍ରାପ୍ତ ହେଲେ ତେଣୁ ସେ ଯୁଆଡ଼େ ଯାଆନ୍ତି ସମସ୍ତେ କହନ୍ତି ଆସିଗଲେ ଛେଳି ଭଲ ମସ୍ତକ ଆସିଗଲେ ପ୍ରଜାପତି ସିଏ ପ୍ରଜାପତି ବହୁତ ଉନ୍ନତ ସ୍ଥିତିରେ ଅଛନ୍ତି କିନ୍ତୁ ଏଇଭଳି ପୋଜିସନ୍ ହୋଇଗଲା ତେଣୁ ସେ ତାଙ୍କର ଶରୀରକୁ ତ୍ୟାଗ କରିକରି ସେ ଆସିଲେ ଯେଉଁ ରହିଛନ୍ତି କାହାର 10 ଜଣ ଯେଉଁ ପ୍ରଚେତାମାନଙ୍କ ପୁତ୍ର ରୂପରେ ଆସିଲେ ପ୍ରଚେତା ଇଏ ଧ୍ରୁବଙ୍କର ବଂଶରେ ଆସୁଛନ୍ତି ପ୍ରଚେତା ଧ୍ରୁବଙ୍କର ବଂଶରେ ଆସୁଛନ୍ତି ପ୍ରାଚୀନବରୀ ପ୍ରାଚୀନବରୀଙ୍କର ପୁତ୍ର ହେଉଛନ୍ତି 10 ପୁତ୍ର ପ୍ରଚେତା ବୋଲି କୁହାଯାଏ ଏମାନେ ବହୁତ ପ୍ରସିଦ୍ଧ ପୁତ୍ର ଭାଗବତ 4ର୍ଥ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ତେଣୁ ତାଙ୍କର ପୁତ୍ର ରୂପରେ ଆସିଲେ ଦକ୍ଷ ଏଇ ଦକ୍ଷ ସେ ଶରୀରକୁ ତ୍ୟାଗ କରିକରି ତାଙ୍କ ପ୍ରଚେତାଙ୍କ ପୁତ୍ର ରୂପରେ ଆସିଲେ ଭାଗବତମ 6ର୍ଥ ସ୍କନ୍ଧରେ ତାଙ୍କ ବିଷୟରେ ସବୁ ବର୍ଣ୍ଣନା କରାଯାଇଛି ତେଣୁ ଦକ୍ଷ ଏକ୍ସପର୍ଟ ଦକ୍ଷର ଅର୍ଥ ଶବ୍ଦର ଅର୍ଥ ହେଉଛି ଏକ୍ସପର୍ଟ ତେଣୁ ସିଏ ଭଗବାନଙ୍କୁ ସ୍ତୁତି ମାନେ ଭଗବାନଙ୍କୁ ପ୍ରଜା ସୃଷ୍ଟି କରିବା ପାଇଁ ଭଗବାନ ପ୍ରାର୍ଥନା କରୁଥିଲେ ଭାଗବତମ 6ର୍ଥ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ତେଣୁ ଏ ଯେଉଁ ସ୍ତୁତି କରୁଥିଲେ ଭଗବାନ ତାଙ୍କ ଉପରେ ପ୍ରସନ୍ନ ହୋଇକରି ଆବିର୍ଭାବ ହୋଇଥିଲେ ତେଣୁ ସେ କହିଥିଲେ ମୁଁ ପ୍ରଜା ସୃଷ୍ଟି କରିବି ସେଥିପାଇଁ ମୋତେ କୃପା କରନ୍ତୁ ତେଣୁ ଭଗବାନ ତାଙ୍କୁ ସେହିଭଳି ଭାବରେ ଗୋଟେ କନ୍ୟା ଦେଇଥିଲେ ତାଙ୍କର ପତ୍ନୀ ରୂପରେ ତେଣୁ ସିଏ ଯେଉଁ କନ୍ୟା ପ୍ରଜା ସୃଷ୍ଟି କଲେ ପ୍ରଥମେ 10,000 ପୁତ୍ର ସୃଷ୍ଟି କରିଥିଲେ ତାଙ୍କ ନାମ ହେଉଛି କ'ଣ ହର୍ଯ୍ୟସ୍ୱ ତାପରେ 10,000 ପୁତ୍ର ସୃଷ୍ଟି କରିକିରି ତାଙ୍କୁ ପଠାଇଲେ ତୁମେ ଯାଅ ତପସ୍ୟା କରିକି ପ୍ରଜା ସୃଷ୍ଟି କର କିନ୍ତୁ ସିଏ ଯେତେବେଳେ ଯାଇଥିଲେ ପ୍ରଜା ତପସ୍ୟା କରିବା ପାଇଁ ସେ ସମୟ ନାରଦ ମୁନି ଆସି ପହଞ୍ଚିଗଲେ ନାରଦ ମୁନି ଆସି ପହଞ୍ଚିକରି ତାଙ୍କୁ କହିଲେ ତୁମେ କାହିଁକି ପ୍ରଜା ସୃଷ୍ଟି କରିବ କାହିଁକି ଗୋଟେ ଏଭଳି ପ୍ରଶ୍ନ କଲେ 10ଟି ତା ଦେହରେ ରହିଛି ପ୍ରହେଳିକା 10ଟି ପ୍ରହେଳିକା ରହିଛି ଏଭଳି ଭାବରେ ପ୍ରଶ୍ନ କଲେ ତାଙ୍କୁ ପ୍ରଶ୍ନ କରିକି ଉତ୍ତର ଦେଲେ ନେଇ ପଳାଇଗଲେ ତେଣୁ ସେମାନେ ଚିନ୍ତା କରିବା ପାଇଁ ଲାଗିଲେ କ'ଣ ଏ ପ୍ରଶ୍ନର ଉତ୍ତର ସବୁ କେତେ ଏତେ ସେମାନେ ତପସ୍ୟା କରିକିରି ଏତେ ତାଙ୍କର ଶକ୍ତି ହୋଇଥିଲା ସେମାନେ ଜାଣିପାରିଲେ ତାର ଉତ୍ତର ତେଣୁ ସେମାନେ ଆଉ ପ୍ରଜା ସୃଷ୍ଟି କରିବା ପାଇଁ ଆଉ ଚିନ୍ତା ନ କରିକିରି ସନ୍ନ୍ୟାସ ହୋଇଗଲେ ସନ୍ନ୍ୟାସ ହୋଇଗଲେ ତାହା ଫଳରେ ଯେତେବେଳେ ଜାଣିଲେ ଦକ୍ଷ ଏଇଭଳି ଭାବରେ ଘଟଣା ହୋଇଛି ମନ ଦୁଃଖରେ ପୁଣି ଥରେ ପୁଣି ପ୍ରଜା ସୃଷ୍ଟି କଲେ 1000 ପୁତ୍ର ସୃଷ୍ଟି କଲେ ତାଙ୍କ ନାଁ ହେଉଛି ସୁବଳାଶ୍ୱ ସୁବଳାଶ୍ୱ ସୃଷ୍ଟି କଲେ ତାଙ୍କୁ କହିଲେ ତୁମେ ମଧ୍ୟ ଯାଇକରି ପ୍ରଜା ସୃଷ୍ଟି କର ଆଉ ନାରଦ ମୁନି କଥା ଶୁଣିବ ନାହିଁ କିନ୍ତୁ ସେମାନେ ଯେତେବେଳେ ଗଲେ ସେମାନେ ତପସ୍ୟା କରୁଛନ୍ତି ନାରଦ ମୁନି ଆସି ପହଞ୍ଚିଗଲେ କହିଲେ ତୁମ ଭାଇଙ୍କର ତୁମେ ଫଲୋ କରିବ ନା ଆଉ ତୁମ ଭାଇଙ୍କୁ ଏମିତି ପ୍ରଶ୍ନ ପଚାରିଥିଲେ ସେମାନେ ସବୁ ସନ୍ନ୍ୟାସ ନେଇଯାଇଥିଲେ ଆଉ ତୁମେ କାହିଁକି ପ୍ରଜା ସୃଷ୍ଟି କରିବ ତେଣୁ ସେମାନେ ମଧ୍ୟ ଆଉ ପ୍ରଜା ସୃଷ୍ଟି କଲେ ନାହିଁ ସେମାନେ ସନ୍ନ୍ୟାସ ହୋଇଗଲେ ତେଣୁ ଏଇଭଳି ଭାବରେ କଥା ରହିଛି ତେଣୁ ନାରଦ ମୁନି ତାଙ୍କୁ ସବୁ ସନ୍ନ୍ୟାସ କରିକିରି ତାପରେ ଚିନ୍ତା କଲେ ଆଉ ପିତାଙ୍କୁ କାହିଁ ରଖିବା ପିତାଙ୍କୁ ମଧ୍ୟ ସନ୍ନ୍ୟାସ କରାଇଦେବା ଦକ୍ଷକୁ ଦକ୍ଷ ତାଙ୍କର ଭାଇ ହେବେ ଏ ବ୍ରହ୍ମାଙ୍କର ପୁତ୍ର ଦକ୍ଷ ହେଉଛି ବ୍ରହ୍ମାଙ୍କର ପୁତ୍ର ନାରଦ ମୁନି ମଧ୍ୟ ବ୍ରହ୍ମାଙ୍କର ପୁତ୍ର କିନ୍ତୁ ବର୍ତ୍ତମାନ ସେ ଶରୀର ତ୍ୟାଗ କରି ବର୍ତ୍ତମାନ ଆସିଛନ୍ତି ପ୍ରଚୋଦାଙ୍କର ପୁତ୍ର ରୂପରେ ତେଣୁ ତାଙ୍କ ପାଖକୁ ଯାଇଥିଲେ କେମିତି ସନ୍ନ୍ୟାସ ନେବେ ଆଉ ଗୃହସ୍ଥ ଆଶ୍ରମ ନ ରହିକିରି ସନ୍ନ୍ୟାସ ନିଅନ୍ତୁ ଏଇଭଳି ଭାବରେ ଯାଇଥିଲେ ତାଙ୍କ ପାଖକୁ ସେ ତାଙ୍କୁ ଏଭଳି କ୍ରୋଧ ପ୍ରକାଶ କରି ଏଭଳି ତାଙ୍କୁ ଅଭିଶାପ ଦେଲେ ଏଭଳି କହିଥିଲେ ତୁମେ ଗୋଟିଏ ସ୍ଥାନରେ ଅଧିକ ଦିନ ରହିପାରିବ ନାହିଁ ଗୋଟିଏ ସ୍ଥାନରେ ଅଧିକ ଦିନ ରହିପାରିବ ନାହିଁ ରହିଲେ ତୁମେ ଏଇସବୁ ଗଣ୍ଡଗୋଳ କରୁଛ ସବୁ ଯେଉଁମାନେ ପ୍ରଜା ସୃଷ୍ଟି କରିବେ ତାଙ୍କୁ ସବୁ ସୁନ୍ଦର ସେ ଶ୍ଳୋକଟି ଅଛନ୍ତି ତୁମେ ଗୋଟିଏ ସ୍ଥାନରେ ରହିପାରିବନି ଅଧିକ ଦିନ ଏଇଭଳି ଭାବରେ ଅଭିଶାପ ଦେଇଥିଲେ ନାରଦ ମୁନି କିନ୍ତୁ ସେଇଟାକୁ ଗ୍ରହଣ କଲେ ଏ ଅଭିଶାପଟା କିନ୍ତୁ ପ୍ରକୃତରେ ମାନବ ସମାଜ ପାଇଁ ଗୋଟେ ବରଦାନ ହୋଇଗଲା ଏ ଯେଉଁ ଅଭିଶାପ ଦେଲେ ସାଧୁଙ୍କୁ ନାରଦ ମୁନିକୁ ଅଭିଶାପ ଦେଲେ ନାରଦ ମୁନି ସେଇଟାକୁ ଗ୍ରହଣ କରିଦେଲେ ଆନନ୍ଦରେ ଗ୍ରହଣ କଲେ ଏଇଟା ହେଉଛି ଆମମାନଙ୍କ ପାଇଁ କଲ୍ୟାଣ ହେଲା ଯଦି ସାଧୁମାନେ ଗୋଟିଏ ସ୍ଥାନରେ ରହିଥାନ୍ତେ ତାହେଲେ ଆଜି ଆମର ଗୁରୁଦେବ ଏଠିକି ଆସିନଥାନ୍ତେ ବା ପ୍ରଭୁପାଦ ମହାରାଜ ସାରା ପୃଥିବୀକୁ ଯାଇକରି ଭଗବାନ କଥା ପ୍ରଚାର କରିନଥାନ୍ତେ ହରେ କୃଷ୍ଣ 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 ହରେ 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 ରାମ 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 ହରେ ହରେ ତେଣୁ ଏ ଯେଉଁ ପ୍ରଭୁପାଦ ମହାରାଜ କହନ୍ତି ଏ ଯେଉଁ ଦକ୍ଷଙ୍କର ସାପ ଆମର ଏଇ ନାରଦ ମୁନିଙ୍କ ସମ୍ପ୍ରଦାୟରେ ଆମେ ଆସୁଛେ ତେଣୁ ସମସ୍ତଙ୍କ ଉପରେ ସେ ସାପ ରହିଛି ଅଭିଶାପ ରହିଛି ତେଣୁ ଆମେ ଗୋଟିଏ ସ୍ଥାନରେ ଅଧିକା ଦିନ ରହିପାରିବୁ ନାହିଁ ଆଜି ଏଠି ରହିଛୁ ତ କାଲି ଆଉ ଗୋଟିଏ ସ୍ଥାନରେ ଭଗବାନ କଥା ପ୍ରଚାର କରାଯାଉଛି ଏହା ଫଳରେ ମାନବ ସମାଜର କଲ୍ୟାଣ ହେଉଛି ଯାହା ହଉ ଏଇଭଳି ଭାବରେ କଲା ପରେ ଆଉ ଦକ୍ଷ ଚିନ୍ତା କରୁଥିଲେ ଆଉ ପ୍ରଜା ସୃଷ୍ଟି କରିବେ ନାହିଁ କିନ୍ତୁ ବ୍ରହ୍ମା ଆସି ତାଙ୍କୁ କହିଲେ କହିଲେ ଦେଖ ତୁମେ ତୁମର କାର୍ଯ୍ୟ ହେଲା ତୁମେ ପ୍ରଜା ସୃଷ୍ଟି କରିବ ତ ପ୍ରଜାପତି ତାଙ୍କର କାମ ହେଲା ସେ ସମସ୍ତଙ୍କୁ ସନ୍ନ୍ୟାସ କରେଇବେ ତୁମେ ତୁମର କାର୍ଯ୍ୟ କର ତୁମେ ଆଉ ପୁତ୍ର ସୃଷ୍ଟି ନ କରି କନ୍ୟା ସୃଷ୍ଟି କର କନ୍ୟାକୁ ସେ କହିପାରିବେ ନାହିଁ ତୁମେ ସନ୍ନ୍ୟାସିନୀ ହେଇଯାଅ ବୋଲି ତେଣୁ ସେ କନ୍ୟା ସୃଷ୍ଟି କରି 60 କନ୍ୟା ସୃଷ୍ଟି କରିଥିଲେ ତା ଦେହରୁ ଏଇସବୁ କାହାକୁ 27 ଜଣଙ୍କୁ ବିବାହ ଦେଇଥିଲେ ସୋମଦେବଙ୍କୁ ଚନ୍ଦ୍ରଦେବଙ୍କୁ ଏଇସବୁ ରହିଛି 13 ଜଣଙ୍କୁ ବିବାହ ଦେଇଥିଲେ କଶ୍ୟପଙ୍କୁ ସେଇ ଯେଉଁ 13 ଜଣ ପତ୍ନୀ ରହିଛନ୍ତି ତାଙ୍କ ଭିତରୁ 2 ଜଣ ପତ୍ନୀ ହେଉଛନ୍ତି ଜଣଙ୍କର ନାମ ହେଉଛି ଦିତି ଅଦିତି ଏମାନେ ସବୁ ତାଙ୍କର ପତ୍ନୀ ଏହା ପୂର୍ବରୁ ସବୁ ବର୍ଣ୍ଣନା ଆମେ କରିଥିଲେ ଏବଂ ଜଣେ ହେଉଛନ୍ତି ମାଆଙ୍କର ନାମ ହେଉଛି ବିନତା ଆଉ ଜଣେ ମାଆଙ୍କର ନାମ ହେଉଛି କଦ୍ରୁ କଦ୍ରୁ ହେଉଛନ୍ତି ସର୍ପମାନଙ୍କର ମାତା ଏବଂ ବିନତା ହେଉଛନ୍ତି ଗରୁଡ଼ଙ୍କର ମାଆ ଗରୁଡ଼ ଏବଂ ଅରୁଣ ଯିଏକି ସୂର୍ଯ୍ୟଙ୍କର ଯେଉଁ ହେଉଛନ୍ତି ତାଙ୍କର ବାହନ ଅରୁଣ ଅରୁଣୋଦୟ କୁହାଯାଏ ନା ଅରୁଣୋଦୟ ଉଦିଲ ଅରୁଣ ପୂର୍ଣ୍ଣ ଭାଗେ ଅରୁଣ ସେ ହେଉଛନ୍ତି ସେଇ ବିନତାଙ୍କର ପୁତ୍ର ଜ୍ୟେଷ୍ଠ ପୁତ୍ର ଯାହା ହଉ ଏଇ ଯେଉଁ ଗରୁଡ଼ ସେ ତାଙ୍କର କ'ଣ ହେଇଛି ଗୋଟେ ଥର କ'ଣ ହେଇଛି ନା ତାଙ୍କ ଭିତରେ ଚାଲିଥିଲା କଥାବାର୍ତ୍ତା ବିନତା ଏବଂ କଦ୍ରୁ ବସି କଥା ହେଉଛନ୍ତି ସେହି ସମୟରେ ଦେବତାମାନେ ଦେବଲୋକରେ ସେମାନେ ସୂର୍ଯ୍ୟଦେବଙ୍କୁ ଦେଖନ୍ତି କିଭଳି ଭାବରେ ନା ବିଗ୍ରହ ରୂପରେ ଆମେ ଖାଲି ଦେଖୁଛେ ଆଲୋକ ଲାଇଟ୍ ଦେଖୁଛେ କିନ୍ତୁ ସେଠି ଯେଉଁ ସୂର୍ଯ୍ୟଦେବ ରହିଛନ୍ତି ଅନ୍ୟମାନେ ସବୁ ରହିଛି ସବୁ ଦେଖନ୍ତି ଦେବତାମାନେ ସବୁ ଦେଖିପାରନ୍ତି ତେଣୁ ସେଇଠି ସୂର୍ଯ୍ୟଦେବଙ୍କର ରଥ ଯାଉଥିଲା ସେ କହିଲେ ଇଏ କଦ୍ରୁ କହିଲେ ବିନୋଦାଙ୍କୁ ପଚାରିଲେ ଏ ସୂର୍ଯ୍ୟଦେବଙ୍କୁ ଯେଉଁ ଯାଉଛନ୍ତି ତାଙ୍କର ଘୋଡ଼ାର ଲାଞ୍ଜଟା କିଭଳି ବାହାରେ ଧଳା ନା କଳା ତେଣୁ ସେ କହିଲେ ଧଳା, ଏ କଦ୍ରୁ କହିଲେ ନା କଳା, ନା ଯଦି ଧଳା ହେଇଥିବ ନା ମୁଁ ତୋର ଦାସୀ ରହିବି, ଯଦି କଳା ହେଇଥିବ ନା ମୁଁ ତୋର ଦାସୀ ରହିବି। ଏଇଭଳି ବାଜି ପଡ଼ିଗଲା। ତେଣୁ ଯେତେବେଳେ ଏ କଥା ଶୁଣିଲେ, ଏ କଦ୍ରୁଙ୍କର ଯେଉଁ ପୁତ୍ର ରହିଛନ୍ତି, ଇଏ ହେଉଛନ୍ତି କାଳିୟ, ଭଗବାନ ଯେଉଁ କାଳିୟ ଦମନ ଲୀଳାଟି କରିଥିଲେ ସେଇ କାଳିୟ। ସେ କାଳିୟ କ'ଣ କରିଛି, ଏମାନେ ଯେତେବେଳେ ଯାଉଛନ୍ତି ଦେଖିବା ପାଇଁ ଏ ଲାଙ୍ଗୁଡ଼ାଟା କ'ଣ ଧଳା ନା କଳା, ସେ ଲାଙ୍ଗୁଡ଼ରେ ବୋଳି ହେଇ ପଡ଼ିଲେ, ଚାରିପଟେ ବୋଳି ଗୁଡ଼େଇ ହେଇଗଲେ, ସେ କଳା ହେଇଗଲେ, କାଳିୟ ସେ କଳା ସିଏ। ତେଣୁ ସେମାନେ ଦେଖିଲେ ଲାଞ୍ଜଟା କଳା ଦେଖିକିରି, ତେଣୁ ଭିନ୍ନତା କଦ୍ରୁଙ୍କର ଦାସୀ ହେଇକି ରହିଲେ, ଭିନ୍ନତା କଦ୍ରୁଙ୍କର ଦାସୀ ହେଇକି ରହିଲେ। ଏଇଭଳି ଭାବରେ ଚାଲିଥିଲା। ତେଣୁ ଗରୁଡ଼ ଯେତେବେଳେ ଦେଖିଲେ ତାଙ୍କ ମା' ଏଇଭଳି ଭାବରେ ମାଉସୀଙ୍କର ଦାସୀ ହେଇକି ରହିଛନ୍ତି, ତାଙ୍କୁ ପଚାରିଲେ କ'ଣ କଲେ ତୁମେ ମା' ମୋ ମାଆଙ୍କୁ ମୁକ୍ତି କରିବ, ନା ତୁ ଯଦି ଯାଇକରି ସ୍ୱର୍ଗରୁ ଅମୃତ ଆଣିକି ପ୍ରଦାନ କରିବୁ ଆମକୁ, ମୁଁ ମୋର ପୁତ୍ରମାନଙ୍କୁ ଦେଇଦେବି, ସର୍ପମାନଙ୍କୁ ଦେଇଦେବି, ଆଉ ମୁଁ ତୋର ମାଆଙ୍କୁ ଇଏ କରିଦେବି, ମୁକ୍ତି କରିଦେବି। ତେଣୁ ଗରୁଡ଼ ଚାଲିଲେ ସ୍ୱର୍ଗକୁ, ସ୍ୱର୍ଗକୁ ଚାଲିଲେ, ଦେବତାମାନଙ୍କ ସହ ଯୁଦ୍ଧ କଲେ। ଦେବତାମାନେ ଏତେ ଶକ୍ତିଶାଳୀ ରହିଛନ୍ତି, ଗରୁଡ଼ଙ୍କର ଶକ୍ତି ଆଗରେ ଦେବତାମାନେ ତ ଶକ୍ତି ହ୍ରାସ ପାଇଗଲା। ତେଣୁ ସେ ଅମୃତ କଳସକୁ ନେଇ ପଳାଇ ଆସିଲେ, ଦେବତାମାନଙ୍କ ସହ ଯୁଦ୍ଧ କରି। ଏଠି ଯେଉଁ କୁହାଯାଉଛି ନା ସୁପର୍ଣ୍ଣ ସୁଧାମିବ, ସୁପର୍ଣ୍ଣ ଗରୁଡ଼ଙ୍କର ବହୁତ ଗୁଣ ସବୁ ରହିଛି। ସୁପର୍ଣ୍ଣ କହିଲେ ଯେତେବେଳେ ଗରୁଡ଼ ତାଙ୍କର ପଙ୍ଖ ଇଏ କରନ୍ତି, ପଙ୍ଖ ଦ୍ୱାରା ସେ ଉଡ଼ନ୍ତି, ସେ ପଙ୍ଖରୁ ଭେଦଧ୍ୱନି ହୁଏ, ସୁପର୍ଣ୍ଣ ସୁନ୍ଦର ପର୍ଣ୍ଣ ତାଙ୍କର ରହିଛି, ଭେଦଧ୍ୱନି ହୁଏ ତାଙ୍କର, ତାଙ୍କ ପଙ୍ଖ ଦ୍ୱାରା ସେ ଭେଦ ଉଚ୍ଚାରଣ କରନ୍ତି ସୁପର୍ଣ୍ଣ। ତେଣୁ ଏଇଭଳି ଭାବରେ ଯେତେବେଳେ ଦେବତାମାନେ ପରାସ୍ତ କରିକି ନେଇ ଆସିଲେ, ଇନ୍ଦ୍ର ତାଙ୍କ ପଛେ ପଛେ ଆସିଲେ, ଇନ୍ଦ୍ର ତାଙ୍କ ପଛେ ପଛେ ଆସିଲେ, କହିଲେ ଗରୁଡ଼ ମହାରାଜ ଆପଣ କ'ଣ ପାଇଁ ନେଇଯାଉଛନ୍ତି ଅମୃତକୁ, ନା ମୁଁ ମୋର ଆମର ମାଉସୀଙ୍କୁ ଦେବି, କଦ୍ରୁଙ୍କୁ ଦେବି, ନା କାହିଁକି ନା ସେ ଦେବେ ତାଙ୍କର ସର୍ପମାନଙ୍କୁ ଦେବେ ଅମୃତ, ଆଉ ମୋର ମାଆଙ୍କୁ ସେ ମୁକ୍ତ କରିବେ, ନା ସର୍ପମାନଙ୍କୁ ଯଦି ଅମୃତ ଦିଆଯିବ କ'ଣ ଅବସ୍ଥା ହେବ ଚିନ୍ତା କରୁଛନ୍ତି, ନା ମୁଁ କିଛି ଜାଣିନାହିଁ, ମୋର ମାଆଙ୍କୁ ଦାସିତ୍ୱରୁ ମୁକ୍ତ ହେବ ସେଇଟା ମୁଁ ଚାହୁଁଛି। ତେଣୁ ଏଇଭଳି ଭାବରେ କହିକି ଯେତେବେଳେ ଆସୁଥିଲେ ଗରୁଡ଼ଜୀ, ସେହି ସମୟରେ ଯେଉଁ କାଳିଆ ହ୍ରଦ ରହିଛି ବୃନ୍ଦାବନରେ, ସେଠି ଯେଉଁ ରହିଥିଲା କଦମ୍ବ ବୃକ୍ଷ, ସେଇ କଦମ୍ବ ବୃକ୍ଷରେ ଟିକିଏ ବିଶ୍ରାମ ନେଇଥିଲେ ଏ ସୁପର୍ଣ୍ଣ ବା ଗରୁଡ଼ଜୀ। ତେଣୁ ସେ କାଳିଆ ହ୍ରଦରେ ଯେଉଁ କାଳିଆ ସର୍ପ ଆସି ରହିଥିଲା, ସବୁ ମୃତ୍ୟୁବରଣ କରିଥିଲେ, କୌଣସି ଗଛ ଲତା କିଛି ନଥିଲା, ପଶୁପକ୍ଷୀ ସବୁ ମୃତ୍ୟୁବରଣ କରିଥିଲେ, କିନ୍ତୁ ଏଇ ଗଛ ସେଠି ଥିଲା, କାହିଁକିନା ଗରୁଡ଼ଜୀ ସେଠି ବସିଥିଲେ, ସେଠି ବୁନ୍ଦେ ଅମୃତ ସେଠି ପାନ କରୁଥିଲେ, ଅମୃତ ଟିକେ ପଡ଼ିଯାଇଥିଲା, ସେଠି ସବୁ ଗଛଟି ବଞ୍ଚିକି ରହିଥିଲା, ଏ ଘଟଣା ରହିଛି, ପରେ ସବୁ ଆସିଲା କଥା। ତେଣୁ ଯାହା ବି ହେଉ, ଏଇଭଳି ଭାବରେ ଯେତେବେଳେ ଯାଇକରି ସେ ତାଙ୍କର ମାଉସୀକୁ ପ୍ରଦାନ କଲେ ସେ ଅମୃତକୁ, ମାଉସୀ କହିଲେ, ମାଉସୀ ପାଇକରି ବହୁତ ଖୁସି ହେଇଗଲେ। ତେଣୁ ଗରୁଡ଼ କହିଲେ, ତାହେଲେ ମୋର ମାଆ ବର୍ତ୍ତମାନ ମୁକ୍ତ ହେଲେ ନା? ହଁ ମୁକ୍ତ ହେଲେ, କହିଦେଲେ ଇଏ ତାଙ୍କ ପୁତ୍ରମାନଙ୍କୁ ଡାକିଲେ ଏ ଅମୃତ ଦେବା ପାଇଁ, ସେହି ସମୟରେ ଇନ୍ଦ୍ର ଆସିକି ନେଇଗଲେ ତାଙ୍କଠାରୁ ଅମୃତକୁ। ଏଇସବୁ ଘଟଣା ରହିଛି। ଯାହା ହଉ, ଗରୁଡ଼ ଯେଉଁଭଳି ଭାବରେ ସ୍ୱର୍ଗଲୋକରୁ ଅମୃତକୁ ଦେବତାମାନଙ୍କ ସହ ଯୁଦ୍ଧ କରି ଆଣିଥିଲେ, ଏକୁଟିଆ ଆଣିଥିଲେ, କାହା ଅନ୍ୟମାନଙ୍କୁ ସାହାଯ୍ୟ ନେଇନଥିଲେ, ସମସ୍ତେ ପରାସ୍ତ କରି, ଗରୁଡ଼ଙ୍କର ଶକ୍ତି ଏଇଥିରୁ ଆମେ ଜାଣିବା, ଦେବତାମାନଙ୍କୁ ସେ ପରାସ୍ତ କରିଦେଲେ ଗରୁଡ଼ଙ୍କ ଶକ୍ତି। ବହୁତ ପ୍ରସଙ୍ଗ ରହିଛି ଗରୁଡ଼ଙ୍କର ଶକ୍ତି ବିଷୟରେ, କିନ୍ତୁ ଆମେ ଏତେ ଆଲୋଚନା କରିବା ନାହିଁ। ଏଇ ସୁପର୍ଣ୍ଣ ସୁଧାମିବ ଏଇ ପ୍ରସଙ୍ଗରେ ଆମେ ଏତେ କଥା କହିଲେ, କାରଣ ମୁଖ୍ୟ କଥା ହେଉଛି କ'ଣ ନା, ଭଗବାନ ମଧ୍ୟ ସେଇଭଳି ଭାବରେ ବହୁତ ରାଜା ସେଠି ଉପସ୍ଥିତ ଥିଲେ। ଏଇ ମଦ୍ରଧିପତିଙ୍କର କନ୍ୟା ଲକ୍ଷ୍ମଣଙ୍କୁ ବିବାହ କରିବା ପାଇଁ ସ୍ୱୟମ୍ବର ହେଇଥିଲା, ସ୍ୱୟମ୍ବରରେ ରହିଥିଲା ସ୍ୱୟମ୍ବର। ଏଇ ଭାଗବତରେ ବର୍ଣ୍ଣନା କରାଯାଇଛି ନାହିଁ, ଏଇଟା ବର୍ଣ୍ଣନା କରି ଗୋପାଳ ଚମ୍ପୁରେ ବର୍ଣ୍ଣନା କରାଯାଇଛି। ସ୍ୱୟମ୍ବର କ'ଣ ହେଇଥିଲା ନା, ତଳେ ଯେମିତି ଅର୍ଜୁନ ଦ୍ରୌପଦୀଙ୍କୁ ଯେଉଁଭଳି ଭାବରେ ଇଏ କରିଥିଲେ ସେଇଭଳି ଭାବରେ ଘଟଣା, ସେଇଭଳି ଭାବରେ ହେଇଥିଲା, ଟିକିଏ ଆଉ ଟିକିଏ କଷ୍ଟ ଏଇଟା। ତେଣୁ ସେ ଯେଉଁ ତଳେ ରହିଛି ଜଳ ରହିଛି, ସେ ଜଳରେ ଦେଖିବେ ଉପରେ ବୁଲୁଛି ଇଏ ଚକ୍ର ଘୁରୁଛି, ତା ଦେହରେ ଗୋଟେ ଛୋଟ ମାଛଟେ ରହିଛି, ସେଇ ମାଛକୁ ବିଧ କରିବେ, ଇଏ ହେଉଛି ସ୍ୱୟମ୍ବରର ସର୍ତ୍ତ, ବିଧ କରିବେ କିଭଳି ନା, କେବଳ ଜଳକୁ ଥରେ ଦେଖିକରି ସେଇଟା ବିଧ କରିବେ। ସେଠିକି ଯାଇଥିଲେ ଗୋପାଳ ଚମ୍ପୁରେ ବର୍ଣ୍ଣନା କରାଯାଇଛି, ଜରାସନ୍ଧ, ଶିଶୁପାଳ, ଦୁର୍ଯ୍ୟୋଧନ, ଭୀମ ଏବଂ କର୍ଣ୍ଣ ଏମାନେ ମଧ୍ୟ ସବୁ ଯାଇଥିଲେ, ଆଉ ଅନ୍ୟମାନେ ରାଜାମାନେ ଯାଇଥିଲେ, ଯେଉଁମାନେ ସେ ଉଠାଇ ପାରିଲେ ନାହିଁ, ସେ ଇଏକୁ ଉଠାଇ ପାରିଲେ ନାହିଁ ଧନୁକୁ, କିନ୍ତୁ ଏମାନେ କ'ଣ କଲେ ନା ଧନୁରେ ସର ମାରିପାରିଲେ, କ'ଣ ସେ ଯେଉଁ କୂଳକୁ ଚଢ଼େଇ ପାରିଥିଲେ, କିନ୍ତୁ ସେ ସର ମାରିପାରିଲେ ନାହିଁ ବା ବିଧ କରିପାରିଲେନି। କିନ୍ତୁ ଅର୍ଜୁନ ସେଇଟା କରିଦେଲେ, କିନ୍ତୁ ସାମାନ୍ୟ ମାତ୍ର ଟଚ୍ କଲା, କିନ୍ତୁ ବିଧ କରିପାରିନଥିଲା ଅର୍ଜୁନ କରିଥିଲେ। କିନ୍ତୁ ଇଏ ଭଗବାନ ଯେଉଁ ଯାଇଲେ, ଭଗବାନ ପାଇଁ କ'ଣ କଥା, ଅସମ୍ଭବକୁ ସେ ସମ୍ଭବ କରିପାରିବେ ଭଗବାନ, ଆଉ କେହି କରିପାରିବେ ନାହିଁ, ଭଗବାନ ଛଡ଼ା ଆଉ କେହି କରିପାରିବେ ନାହିଁ। ତେଣୁ ସେ ସେଇଟାକୁ ବିଧ କଲେ, ସେ ଯେଉଁ ଟାର୍ଗେଟ୍ ରହିଥିଲା ସେଇଟା ବିଧ କଲେ। ତେଣୁ ଲକ୍ଷ୍ମଣଙ୍କୁ ସେ ବିବାହ କଲେ, ବିବାହ ସମ୍ବରରେ ତାଙ୍କୁ ବିବାହ କଲେ। ବିବାହ କରିକି ଯେତେବେଳେ ଆଣିବା ପାଇଁ ଆଣିକି ଆସୁଛନ୍ତି, ସେହି ସମୟରେ ସବୁ ରାଜାମାନେ ତାଙ୍କ ସହିତ ଯୁଦ୍ଧ କରିବା ପାଇଁ ଆସିଗଲେ। ଯେମିତି ଭଦ୍ରାଙ୍କ ଅବସ୍ଥାରେ ହେଇଥିଲା, ସେହିଭଳି ଭାବରେ ଲକ୍ଷ୍ମଣଙ୍କ ପରିସ୍ଥିତି ମଧ୍ୟ ହେଇଥିଲା। ସବୁ ରାଜାମାନେ ଆସିଯାଇଥିଲେ ଯୁଦ୍ଧ କରିବା ପାଇଁ ଭଗବାନ ସହିତ, କିନ୍ତୁ ଭଗବାନ ତାଙ୍କୁ ସବୁ ପରାସ୍ତ କରିକି ଏକାକୀ, ସେ କାହାର ସାହାଯ୍ୟ ନେଇନଥିଲେ, ଏକାକୀ ସବୁ ପରାସ୍ତ କରିଥିଲେ। ସେଇଥିପାଇଁ ଏକଥା କୁହାଯାଉଛି, ସ୍ୱୟମ୍ବରେ ଜହାର ତାଙ୍କୁ ସବୁ ଜହାର କରିକି, ଜହାର କହିଲେ ହରଣ କଲେ, ହରଣ କରିକିରି ଆଣିଲେ ଲକ୍ଷ୍ମଣଙ୍କୁ। ଏ ଅଷ୍ଟମ ପତ୍ନୀ ଭଗବାନଙ୍କର, ଅଷ୍ଟମ ପତ୍ନୀ ଆଣିକରି ତାଙ୍କ ସହିତ ବିବାହ କରିଛନ୍ତି। ତେଣୁ ସୁତାଂଚ ମଦ୍ରାଧିପତି, ମଦ୍ରାଧିପତି ହେଉଛନ୍ତି, ମୁଁ କହିଲି ନା ତାଙ୍କ ନାଁ ହେଉଛି ବୃହତ୍ସେନ, ବୃହତ୍ସେନ ତାଙ୍କ ନାଁ, ତାଙ୍କର କନ୍ୟା ଲକ୍ଷ୍ମଣା, ତାଙ୍କର ଲକ୍ଷ୍ମଣ ନାମରୁ ଜଣାପଡ଼ୁଛି ତାଙ୍କର ବହୁତ ସୁନ୍ଦର ଲକ୍ଷଣ ସବୁ ରହିଥିଲା। ତେଣୁ ତାଙ୍କୁ ବିବାହ କରିବା ପାଇଁ ଅନେକ ରାଜାମାନେ ଆସିଥିଲେ, କିନ୍ତୁ ସ୍ୱୟମ୍ବରରେ କେବଳ ଭଗବାନ ସେ ଯେଉଁ ରହିଛି ନିୟମ ରହିଛି, ସେ ଯେଉଁ ସର୍ତ୍ତ ରହିଛି, ସେ ସର୍ତ୍ତକୁ ଜିତି ପାରିଥିଲେ, ଆଉ କେହି ଜିତି ପାରିନଥିଲେ। ଏମିତିକି ଅର୍ଜୁନ ମଧ୍ୟ ଜିତି ପାରିନଥିଲେ। ତେଣୁ ଅର୍ଜୁନ ତ ଭଗବାନଙ୍କ ସଖା, ତେଣୁ ଭଗବାନ ଆଣିକି ତାଙ୍କୁ ବିବାହ କଲେ। ତେଣୁ ଏଠି କୁହାଯାଉଛି, ସନାତନ ଗୋସ୍ୱାମୀ କହୁଛନ୍ତି, ମଦ୍ରାଧିପତି ପୂର୍ବରୁ ସ୍ୱୟମ୍ବର କରିଥିଲେ, ସ୍ୱୟମ୍ବର ଯେଉଁ ହେଲା ପୂର୍ବରୁ କରିଥିଲେ, ପରେ ସ୍ୱସୁତୟା ମତଜ୍ଞାନେନ ଶ୍ରୀକୃଷ୍ଣସ ପ୍ରାପ୍ତାର୍ଥଂ ଦୁର୍ଭେଦ୍ୟତମ ମତ୍ସ୍ୟଯନ୍ତ୍ରେ ରଚିତେ ତେନ ଚ ତସ୍ମିନ୍ ବିଧ୍ୱା। ପ୍ରଥମେ ସ୍ୱୟମ୍ବର କରିଥିଲେ, କିନ୍ତୁ ସ୍ୱୟମ୍ବର କରୁଥିବା ସମୟରେ ଯେତେବେଳେ ସେ ଜାଣିଲେ ତାଙ୍କର କନ୍ୟା ଚାହୁଁଛନ୍ତି କୃଷ୍ଣଙ୍କୁ ବିବାହ କରିବା ପାଇଁ, ଲକ୍ଷ୍ମଣ ଚାହୁଁଛନ୍ତି କୃଷ୍ଣଙ୍କୁ ବିବାହ କରିବା ପାଇଁ, ତେଣୁ ସେ କ'ଣ କଲେ, ଏଇ ସର୍ତ୍ତଟି ରଖିଲେ, ଯେଉଁ ସର୍ତ୍ତକୁ କେହି ପୂରଣ କରିପାରିବେ ନାହିଁ, କେବଳ କୃଷ୍ଣ ହିଁ କରିପାରିବେ, ଆଉ କେହି କରିପାରିବେ ନାହିଁ। ତେଣୁକରି ସେହିଭଳି ଭାବରେ ସର୍ତ୍ତ ରଖିଥିଲେ, ବହୁତ କଷ୍ଟଦାୟକ ସର୍ତ୍ତ ରଖିଥିଲେ। ତେଣୁ ସେଠି ଭଗବାନ ସେ ସର୍ତ୍ତ ଜିତିକିରି ବିବାହ କରିଥିଲେ। ତସ୍ମିନ୍ ସ୍ପର୍ଧା ରୋଦ୍ଧୁମାଗତାନ୍ ନୃପାନ୍ ପଥି ଜିତ୍ୱା ଏକ ଏବଂ ତଂ ଜହାର। ତେଣୁ ଯେତେବେଳେ ଭଗବାନ ସେ ଆଣିକି ଆସୁଛନ୍ତି ଲକ୍ଷ୍ମଣଙ୍କୁ, ସେହି ସମୟରେ ଅନ୍ୟ ରାଜାମାନେ ସବୁ ତାଙ୍କୁ, ଯେମିତି ଭଦ୍ରାଙ୍କ ଅବସ୍ଥା, ଭଦ୍ରାଙ୍କ ସମୟରେ ଯାହା ହେଇଥିଲା ସେହିଭଳି ଅବସ୍ଥା ହେଇଥିଲା, ସବୁ ପଥରରୋଧ କରିଦେଇଥିଲେ, କିନ୍ତୁ ଭଗବାନ ତାଙ୍କୁ ସବୁ ଯୁଦ୍ଧ କରି କେତେଜଣ ମୃତ୍ୟୁବରଣ କଲେ, କେତେଜଣ ପଳେଇଗଲେ, ଏଇଭଳି ଭାବରେ ଭଗବାନ ସମସ୍ତେ ପରାସ୍ତ କରିକିରି ଭଗବାନ ଆଣିକି ଆସିଲେ, ଦ୍ୱାରକାକୁ ଆଣିକି ଆସିଲେ। ତେଣୁ ଏଠି କୁହାଯାଉଛି, ବଲ୍ଲଭାଚାର୍ଯ୍ୟ କହୁଛନ୍ତି, ମଦ୍ର ଯେଉଁ ଦେଶ ରହିଛି, କେକେୟ ଯେଉଁ କୈକେୟୀ ଯେଉଁ ବିବାହ କଲେ, ଭଦ୍ରାଙ୍କୁ ବିବାହ କରିଥିଲେ, ସେହି ପାଖରେ ଏ ପଶ୍ଚିମ ଭାରତର ସେ ସ୍ଥାନଟି ଥିଲା ସେହି ସ୍ଥାନରେ। ତେଣୁ ଏ ଲକ୍ଷ୍ମଣାର ତା'ର ଅର୍ଥ ହେଉଛି ଭଗବାନଙ୍କର ଶକ୍ତି, ଇଏ ହେଉଛି କୌସ୍ତୁଭ, ଭଗବାନ ଯେଉଁ କୌସ୍ତୁଭ ମଣି ଧାରଣ କରିଛନ୍ତି, ସେ କୌସ୍ତୁଭ ମଣି ଇଏ ହେଉଛନ୍ତି ସେହି କୌସ୍ତୁଭ ଲକ୍ଷ୍ମଣା। ତେଣୁ ଗୋପାଳଚମ୍ପରେ କୁହାଯାଉଛି, ଏ ଯେଉଁ ଲକ୍ଷ୍ମଣ ଚାହୁଁଥିଲେ ବିବାହ କରିବା ପାଇଁ କୃଷ୍ଣଙ୍କୁ, ଏଇଟାକୁ ସେ କାହାକୁ କହିନଥିଲେ, କିନ୍ତୁ ତାଙ୍କର ମା ଥରେ ଏଇ କଥାବାର୍ତ୍ତାରୁ ଜାଣିପାରିଲେ ତାଙ୍କର କନ୍ୟା କୃଷ୍ଣଙ୍କୁ ବିବାହ କରିବା ପାଇଁ ଚାହୁଁଛନ୍ତି। ତେଣୁକରି ସେ ତାଙ୍କର ସ୍ୱାମୀଙ୍କୁ କହିଲେ, ଏଇଭଳି ଭାବରେ ଆମର କନ୍ୟା ଚାହୁଁଛନ୍ତି, ତେଣୁ ସେ ଏଇଭଳି ଭାବରେ ବ୍ୟବସ୍ଥା କରିଥିଲେ। ଆଚ୍ଛା, ଏଇ ଯେଉଁ ରହିଛନ୍ତି ଭଗବାନଙ୍କର ଆଠଟି ବିବାହ ବର୍ତ୍ତମାନ ସମ୍ପନ୍ନ ହୋଇଗଲା, ଆଠଟି ବିବାହ କାହାକୁ, ପ୍ରଥମେ ହେଉଛନ୍ତି ରୁକ୍ମିଣୀ, ତାପରେ ଜାମ୍ବବତୀ, ତାପରେ ସତ୍ୟଭାମା, ତାପରେ କାଳିନ୍ଦୀ, ତାପରେ ମିତ୍ରବିନ୍ଦା, ତାପରେ ସତ୍ୟା, ତାପରେ ଭଦ୍ରା, ତାପରେ ଲକ୍ଷ୍ମଣା, ଏଇ ଆଠ ଜଣ ଏମାନେ ସବୁ ପ୍ରକୃତରେ ହେଉଛନ୍ତି ଜଣେ ଆଚାର୍ଯ୍ୟ କହୁଛନ୍ତି ଗୋପାଳ ସମ୍ପରେ କୁହାଯାଇଛି ଏମାନେ ହେଉଛନ୍ତି କିଏ ନାଇଁ ସେ ଗୋପୀମାନେ, ଗୋପୀମାନଙ୍କର ଇଏ ଆଉ ଗୋଟେ ଗୋଟେ ରୂପ, ଗୋପୀମାନଙ୍କର ଆଉ ଗୋଟେ ଗୋଟେ ରୂପ, ଗୋପୀମାନଙ୍କ ଭିତରେ ଯେଉଁ 3 କୋଟି ଗୋପୀ ରହିଛନ୍ତି ତାଙ୍କ ଭିତରୁ ମଧ୍ୟ 8 ଜଣ ଗୋପୀ ମୁଖିଆ ରହିଛନ୍ତି, ମୁଖିଆ ସେମାନେ କିଏ କିଏ ନା ଚନ୍ଦ୍ରାବଳୀ, ଚନ୍ଦ୍ରାବଳୀ ହେଉଛନ୍ତି ରୁକ୍ମିଣୀ, ଚନ୍ଦ୍ରାବଳୀ ହେଉଛନ୍ତି ରୁକ୍ମିଣୀ, ରାଧା ହେଉଛନ୍ତି ସତ୍ୟଭାମା, ରାଧା ଯେଉଁଭଳି ଭାବରେ ମାନ କରନ୍ତି ସତ୍ୟଭାମା ମଧ୍ୟ ସେଇଭଳି ଭାବରେ ମାନ କରନ୍ତି। ଆ ପର ଘଟଣା ସବୁ ଆସିବ ଶୁଣିବା ଆମେ ସତ୍ୟଭାମାଙ୍କର କଥା। ରୁକ୍ମିଣୀ କିନ୍ତୁ ମାନ କରନ୍ତି ନାହିଁ, ଆମେ କହିଥିଲୁ ଗତକାଲି କହିଥିଲୁ ରୁକ୍ମିଣୀକୁ ଯେତେବେଳେ ଭଗବାନ ଥଟ୍ଟାରେ ଟିକେ ପରିହାସ କରି କଥା କହିଦେଲେ ରୁକ୍ମିଣୀ ମୂର୍ଚ୍ଛା ହୋଇଗଲେ, କିନ୍ତୁ ସତ୍ୟଭାମା ଭଗବାନଙ୍କୁ ବହୁତ ପ୍ରକାର ଗାଳିଗୁଲଜ କରନ୍ତି, ଯେମିତି ରାଧାରାଣୀ, ରାଧାରାଣୀ ଯେମିତି ଗାଳିଗୁଲଜ କରନ୍ତି, ଭଗବାନ ପ୍ରକୃତରେ ଏଇଥିରେ ବେଶୀ ପ୍ରୀତ ହୁଅନ୍ତି। ଚୈତନ୍ୟ ଚରିତ୍ରାମୃତରେ ବର୍ଣ୍ଣନା କରାଯାଇଛି ଭଗବାନଙ୍କୁ ଯେଉଁ ଆମେ ଭକ୍ତମାନେ ବହୁତ ସୁନ୍ଦର ସୁନ୍ଦର ସ୍ତୁତି କରୁଛନ୍ତି, ଏଥିରେ ଭଗବାନ ଏତେ ଆନନ୍ଦିତ ହୁଅନ୍ତି ନାହିଁ, ଯେତେ ଆନନ୍ଦିତ ହୁଅନ୍ତି ରାଧାରାଣୀ ଇତ୍ୟାଦି ତାଙ୍କୁ ଯେତେବେଳେ ଭର୍ସନା କରନ୍ତି। ଏକଥା ଚୈତନ୍ୟ ଚରିତ୍ରାମୃତରେ ଭଗବାନ ମହାପ୍ରଭୁ ସେସବୁ ଆସ୍ୱାଦନ କରିବା ପାଇଁ ମହାପ୍ରଭୁ ରୂପରେ ଆସିଲେ। ଚୈତନ୍ୟ ଚରିତ୍ରାମୃତରେ ବର୍ଣ୍ଣନା କରାଯାଇଛି ମାତା ମୋରେ ପୁତ୍ର ଭାବେ କରେ ନ ବନ୍ଧନ ଅତିହୀନ ଜ୍ଞାନୀ କରେ ଲାଳନ ପାଳନ। ଦେଖନ୍ତୁ ଭଗବାନ ସେ କିନ୍ତୁ ମା ତାଙ୍କୁ ବାନ୍ଧୁଛନ୍ତି, ମା ତାଙ୍କୁ ବାନ୍ଧୁଛନ୍ତି ଏବଂ ଭାବୁଛନ୍ତି ମୋ ପୁଅ ମୁଁ ଯଦି ତାକୁ ଲାଳନ ପାଳନ ନ କରିବି ସେ ତାହାର ବହୁତ ଅସୁବିଧା ହେବ। ଏଇଭଳି ଭାବରେ ଚିନ୍ତା କରି ମା ଯଶୋଦା ଲାଳନ ପାଳନ କରୁଛନ୍ତି। ସେଇଭଳି ଭାବରେ ସଖା ଶୁଦ୍ଧ ସଖେ କରେ ସନ୍ଦେହାରୋହଣ, ତୁମି କ'ଣ ବଡ଼ ଲୋକ ତୁମି ଆମି ସମ। ଭଗବାନଙ୍କ ଯେଉଁ ବୃନ୍ଦାବନ ଯେଉଁ ସଖାମାନେ ସବୁ ରହିଛନ୍ତି ସେମାନେ କେତେବେଳେ ତାଙ୍କର କାନ୍ଧରେ ଚଢ଼ିଯାଉଛନ୍ତି। ଭାଗବତ 10 ସ୍କନ୍ଧ 18 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଭଗବାନ ଗୋଟେ ଲୀଳା କରୁଥିଲେ ପ୍ରଳମ୍ବାସୁର ବଧରେ, ଭଗବାନ ଗୋଟେ ଲୀଳା କରୁଥିଲେ ଖେଳ ଯେଉଁ ହେଉଥିଲା ଭଗବାନ ହାରିଗଲେ। ଉବାହ କୃଷ୍ଣ ଭଗବାନ ସୀତାମାନ ପରାଜିତ ବୃଷଭ ଭଦ୍ରେଶ୍ୱନେସ୍ତୁ ପ୍ରଳମ୍ବ ରୋହିଣୀ ସୁତ, ଭଗବାନ ହାରିଗଲେ, କୃଷ୍ଣ ହାରିଗଲେ, ତେଣୁ ସେ ସୁଦାମଙ୍କୁ ଶ୍ରୀଦାମଙ୍କୁ କାନ୍ଧରେ ବସେଇ ନେବାକୁ ପଡ଼ିଲା। ଏବଂ ସେଇ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ପ୍ରଳମ୍ବାସୁର ଆସିଥିଲା ବଳରାମଙ୍କୁ ହତ୍ୟା କରିବା ପାଇଁ, ତେଣୁ ପ୍ରଳମ୍ବାସୁର ଭଗବାନ କୃଷ୍ଣଙ୍କର ପାଟିରେ ଥିଲା, କୃଷ୍ଣ ପାଟି ଜିତି ହାରି ଯାଇଥିବାରୁ ସେ ବଳରାମଙ୍କ ପାଟି ଜିତି ଯାଇଥିଲା, ତେଣୁ ବଳରାମଙ୍କୁ ସିଏ କାନ୍ଧେଇକି ନେଇଥିଲେ, ବଳରାମ କାନ୍ଧେଇକି ନେଇକରି ପଳେଇ ଯାଇଥିଲେ ସ୍ୱର୍ଗକୁ, ସ୍ୱର୍ଗକୁ ପଳେଇ ଯାଇଥିଲେ ଭଗବାନ ଯେତେବେଳେ ବର୍ଷକର ହୋଇଥିଲେ ସ୍ୱର୍ଗକୁ ଯାଇଥିଲେ। ଏ ଯେଉଁ ରହିଛି ସବୁ ତୃଣାବର୍ତ୍ତ ଅସୁର ଯେଉଁ ଆସିଥିଲା ଭଗବାନଙ୍କୁ ନେଇଯାଇଥିଲା ସ୍ୱର୍ଗକୁ, ଭଗବାନ ତାକୁ ହତ୍ୟା କରିଥିଲେ 1 ବର୍ଷ ଯେତେବେଳେ ଭଗବାନ ହୋଇଥିଲେ। ତେଣୁ ବଳରାମ ଚିନ୍ତା କରୁଥିଲେ ମୋର ସାନ ଭାଇ ଯାଇକି ସ୍ୱର୍ଗକୁ ବୁଲିକି ଆସିଲାଣି ମୁଁ ଯାଇପାରୁନାହିଁ, ତେଣୁ ଇଏ ପ୍ରଳମ୍ବାସୁର ବର୍ତ୍ତମାନ ଆସିଲା ଭଗବାନଙ୍କୁ ନେବା ପାଇଁ ସ୍ୱର୍ଗକୁ, ସ୍ୱର୍ଗକୁ ପ୍ରଳମ୍ବାସୁର ନେଇଗଲା ସ୍ୱର୍ଗକୁ। ପ୍ରକୃତରେ ସ୍ୱର୍ଗର ଦେବତାମାନେ ଭଗବାନ ଦର୍ଶନ କରିଥିଲେ, ଆଚାର୍ଯ୍ୟମାନେ ଟୀକାରେ କହୁଛନ୍ତି ଭଗବାନ ଯେଉଁ ତୃଣାବର୍ତ୍ତ ନେଇଯାଇଥିଲା ଉପରକୁ ସ୍ୱର୍ଗର ଦେବତାମାନଙ୍କୁ ଦର୍ଶନ ଦେବା ପାଇଁ ଭଗବାନ ଯାଇଥିଲେ। ଏଇ ଲୀଳାଟି ହୋଇଥିଲା, ଗୋଟିଏ ଲୀଳାରେ ଭଗବାନଙ୍କ ଅନେକ କାର୍ଯ୍ୟ ସିଦ୍ଧି ହୁଏ। ଏବଂ ବଳରାମଙ୍କୁ ମଧ୍ୟ ଦେବତାମାନେ ଦର୍ଶନ କଲେ ସ୍ୱର୍ଗରେ, ଏମିତି ତ ଏଠି ଦେଖୁଛନ୍ତି ସେମାନେ କିନ୍ତୁ ସେଇଠି ତାଙ୍କ ପାଖରେ ଦେଖିଲେ, ସ୍ୱର୍ଗ ଲୋକରେ ଦେଖିଲେ ଭଗବାନଙ୍କୁ। ଏବଂ ବଳରାମ ସେଇ ପ୍ରଳମ୍ବାସୁରକୁ ହତ୍ୟା କରିଛନ୍ତି। ଏ 10 ସ୍କନ୍ଧ 18 ଅଧ୍ୟାୟରେ ଏ ଲୀଳାଟି ବର୍ଣ୍ଣନା କରାଯାଇଛି। ତେଣୁ ଏଇଠି କୁହାଯାଉଛି ପ୍ରିୟା ଯଦି ମାନ କରି କର ଏ ଭର୍ଷନ ବେଦ ସ୍ତୁତି ହେତେ ହରେ ସେଇ ମୋର ମନ। ରାଧାରାଣୀ ଯେତେବେଳେ ତୁମେ ଭର୍ସନା କରନ୍ତି ସେତେବେଳେ ଭଗବାନ କହୁଛନ୍ତି ବେଦ ସ୍ତୁତି ଆମେ ଯେଉଁ କରୁଛେ ଭଗବାନଙ୍କୁ ସ୍ତୁତି କରୁଛେ ଭଗବାନ ଭଜନ କରୁଛେ, କିନ୍ତୁ ଆଠାରୁ ସେ ଅଧିକ ଭଗବାନ ଏଇ ଯେଉଁ ରାଧାରାଣୀ ତାଙ୍କୁ ଯେତେବେଳେ ଭର୍ସନା କରନ୍ତି ତାଙ୍କର ମନକୁ ସେ ବେଶୀ ହରଣ କରିନିଅନ୍ତି, ଏଇଟା ବର୍ଣ୍ଣନା କରାଯାଇଛି। ଦଶମ ସ୍କନ୍ଧ 47 ଅଧ୍ୟାୟରେ ଏଇ ରହିଛି ରାଧାରାଣୀ କିଭଳି ଭଗବାନଙ୍କୁ ସେ ଭର୍ସନା କରୁଛନ୍ତି, କୀତବ ଧୃତ ଇତ୍ୟାଦି କହିକରି ଭଗବାନ ଭର୍ସନା କରୁଛନ୍ତି, ଦଶମ ସ୍କନ୍ଧ 47 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ଆମେ ସେସବୁ ଏତେ ଆଲୋଚନା କରିବା ନାହିଁ, କିନ୍ତୁ ଆମର କହିବାର ଉଦ୍ଦେଶ୍ୟ ଥିଲା ଯେ ଇଏ ହେଉଛନ୍ତି ରାଧାରାଣୀ, ଇଏ ହେଉଛନ୍ତି ସତ୍ୟଭାମା, ଇଏ ହେଉଛନ୍ତି ଭୂମିଦେବୀଙ୍କର ଅଂଶରେ ଆସୁଛନ୍ତି, ଭୂମିଦେବୀଙ୍କର ଅଂଶରେ ଆସୁଛନ୍ତି ସତ୍ୟଭାମା। ତେଣୁ ଆ ପର ଯେଉଁ ବର୍ଣ୍ଣନା କରାଯିବ ଲୀଳା, ଏଇ ଭୂମିଦେବୀଙ୍କର ପୁତ୍ର ଯେଉଁ ରହିଛନ୍ତି ନରକାସୁର, ଆ ପରେ ସେଇଟା ଆସିବ ଲୀଳା। ଏଠି ଆ ପର ଶ୍ଳୋକଟି ଆମେ ଆଲୋଚନା କରିଦେବା, କାହିଁକି ଆଉ ଗୋଟିଏ ଶ୍ଳୋକ ରହିଲା, ତେଣୁ ଆମେ ଏଇଟାକୁ ଛାଡ଼ିଦେବା ଆଜି। ତେଣୁ ସେ ରାଧା ହେଉଛନ୍ତି ସତ୍ୟଭାମା, ବିଶାଖାଶ କିଏ ହେଉଛନ୍ତି କାଳିନ୍ଦୀ, ଭଗବାନଙ୍କର ତୃତୀୟ ପତ୍ନୀ କାଳିନ୍ଦୀ, ଏ ଚତୁର୍ଥ ପତ୍ନୀ କାଳିନ୍ଦୀ, ସେ ହେଉଛନ୍ତି ବିଶାଖା, ବିଶାଖା ସଖୀ। ରାଧାରାଣୀଙ୍କର ଦୁଇ ପ୍ରିୟ ସଖୀ ହେଉଛନ୍ତି ଲଳିତା ବିଶାଖା, ଏ ବିଶାଖା ହେଉଛନ୍ତି କାଳିନ୍ଦୀ। ଏଇ ଗୋପାଳ ଚମ୍ପରେ ଯିବ ଗୋସ୍ୱାମୀ ଏଇଟା କହୁଛନ୍ତି। ଲଳିତା ହେଉଛନ୍ତି ଜାମ୍ବବତୀ, ଭଗବାନଙ୍କର ତୃତୀୟ ପତ୍ନୀ ଯିଏ ହେଉଛନ୍ତି ଜାମ୍ବବତୀ, ସିଏ ହେଉଛନ୍ତି ଲଳିତା। ଏବଂ ଶ୍ୟାମା ହେଉଛନ୍ତି ଲକ୍ଷ୍ମଣା, ଏଇ ଲକ୍ଷ୍ମଣା ଯାହାକୁ ବିବାହ କରୁଛନ୍ତି, ଇଏ ହେଉଛନ୍ତି ଶ୍ୟାମା, ଗୋପୀ ଶ୍ୟାମା ଗୋପୀଙ୍କର ଇଏ ଅଭିନ୍ନ ରୂପ। ସେହିଭଳି ଭାବରେ ଶୈବ୍ୟା, ଶୈବ୍ୟା ହେଉଛନ୍ତି ମିତ୍ରବିନ୍ଦା, ଭଦ୍ରାବଳୀ ହେଉଛନ୍ତି ଭଦ୍ରା, ପଦ୍ମା ହେଉଛନ୍ତି ସତ୍ୟା, ଏମାନେ ସବୁ ଏଇ ଅଷ୍ଟଗୋପୀ, ଏ ବର୍ତ୍ତମାନ ଅଷ୍ଟପାଠରାଣୀ ହେଲେ। ଭଗବାନଙ୍କର ଯେଉଁଭଳି ଭାବରେ ଲୀଳା ଚାଲିଥିଲା ବୃନ୍ଦାବନରେ, ବର୍ତ୍ତମାନ ସେହିଭଳି ଭାବରେ ଲୀଳା ଚାଲିଛି ଦ୍ୱାରକାରେ, ସେଇମାନେ ସବୁ ରହିଛନ୍ତି, ଭଗବାନଙ୍କର ପ୍ରିୟାମାନେ ସବୁ ରହିଛନ୍ତି, ତାଙ୍କ ସହିତ ଲୀଳା କରୁଛନ୍ତି। ତେଣୁ ଏଇ ପର ଶ୍ଳୋକରେ କୁହାଯାଉଛି ଯେ ଅନ୍ୟାଶ୍ଚୈବ ବିଧା ଭାର୍ଯ୍ୟା କୃଷ୍ଣସ୍ୟାସନ୍ ସହସ୍ରଶଃ ଭୌମଂ ହତ୍ୱା ତନ୍ନିରୋଧାତ୍ ତନ୍ନିରୋଧାତ୍ ହୃତ୍ୱା ହୃତାଶ୍ଚାରୁଦର୍ଶନଃ। ଆ ପରେ ଏଇଟା 69 ଅଧ୍ୟାୟରେ ବର୍ଣ୍ଣନା କରା, ଆ ପର ଅଧ୍ୟାୟରେ ବର୍ଣ୍ଣନା କରାଯିବ, ବିସ୍ତାର ଭାବରେ ବର୍ଣ୍ଣନା କରାଯିବ। 16,100 ରାଣୀଙ୍କୁ ବିବାହ କରିବେ ଭଗବାନ, 16,100 କନ୍ୟାଙ୍କୁ ବିବାହ କରିବେ। ତେଣୁ ଏଇ 16,000 ଗୋଟିଏ ଅଧ୍ୟାୟରେ ବର୍ଣ୍ଣନା କରାଯିବ, ଖାଲି ସଂକ୍ଷେପରେ ଏଇଠି କୁହାଦେଇଗଲା, ଲାଷ୍ଟରେ କହିଦେଲେ ବିବାହ ପ୍ରସଙ୍ଗ ଚାଲିଛି, ତେଣୁ ଏଇଟା କହିଦେଲେ, କହିଲେ ଅନ୍ୟାଚ ଏବଂ ବିଧା ଭାର୍ଯ୍ୟା, ଏହିଭଳି ଭାବରେ ଆହୁରି ଅନେକ ଭଗବାନ ବିବାହ କରିଛନ୍ତି, ଅନ୍ୟାଚ ଏବଂ ବିଧା ଭାର୍ଯ୍ୟା କୃଷ୍ଣସ୍ୟା ଆସନ୍ ସହସ୍ରଶ, ହଜାର ହଜାର କନ୍ୟାଙ୍କୁ ବିବାହ କରିଥିଲେ, 16,100 କହିବାଟା ଆମେ ଗୋଟେ ସେକେଣ୍ଡରେ କହିଦେଉଛେ, କିନ୍ତୁ 16,000 କହିଲେ କ'ଣ ହେଲାଣି, କେତେ ସମସ୍ତଙ୍କ ପାଇଁ ଗୋଟେ ଗୋଟେ ମହଲ ହେଇଛି ଦ୍ୱାରକାରେ, ସେ ବର୍ଣ୍ଣନା କରାଯାଇଛି ଦ୍ୱାରକାରେ, ଏଇଟା ସବୁ ଚାଲିବ ତ କଥା। 16,108 ରାଣୀଙ୍କୁ ଯେଉଁ ବିବାହ କଲେ ଭଗବାନ, 108 ଜଣ ରାଣୀଙ୍କୁ ଗୋଟିଏ ଗୋଟିଏ ବିବାହ କରିଥିଲେ, କିନ୍ତୁ 16,100 ଏକଥରେ ବିବାହ କଲେ ଭଗବାନ। ଭଗବାନଙ୍କର ଏହି ଲୀଳା ଅନେକ ଅଧ୍ୟାୟରେ ବର୍ଣ୍ଣନା କରାଯିବ। 16,100 ରାଣୀଙ୍କୁ ଯେଉଁ ବିବାହ କଲେ, ଏମାନେ ସବୁ ପୃଥିବୀର, ଏମାନେ ସବୁ ବିଶ୍ୱର ବିଭିନ୍ନ ସବୁ ଦେବାଦେବୀମାନେ ସବୁ ବିଭିନ୍ନ ରାଜକନ୍ୟା ଇତ୍ୟାଦି ସବୁ ରହିଛନ୍ତି, ସେ ବି ଏମାନଙ୍କୁ ସବୁ ଏଇ ଭୌମାସୁର ଭୌମ ହେଉଛନ୍ତି ଭଗବାନଙ୍କ ପୁତ୍ର। ଭଗବାନ ଯେତେବେଳେ କ'ଣ ବରାହଦେବ ରୂପରେ ଆସିଥିଲେ, ପୃଥିବୀକୁ ଉତ୍ତରଣ କରୁଥିଲେ, ସେହି ସମୟରେ ଏଇ ତାଙ୍କର ପୁତ୍ର ଜାତ ହେଇଥିଲେ, ଏଇ ପୁତ୍ର ଭୌମାସୁର, ଏଠି ନରକାସୁର ମଧ୍ୟ ତାଙ୍କର ନାମ ହୋଇଥିଲେ, ନରକାସୁର ଭୂମିଙ୍କର ପୁତ୍ର ହିସାବରେ ଭୌମ ନାମ ହେଇଛି, ତାଙ୍କର ନାମ ହୋଇଥିଲେ ନରକ, ନରକ ଅସୁର। ଦେଖନ୍ତୁ ଭଗବାନଙ୍କ ପୁତ୍ର ହୋଇକରି ମଧ୍ୟ କିଭଳି ଭାବରେ ଅସୁର ହୋଇଗଲେ, ସିଏ ଅସୁର ବୋଲି କୁହାଯାଉଛି ତାଙ୍କୁ, ଭୌମାସୁର ନରକାସୁର ବୋଲି କୁହାଯାଉଛି, ଭଗବାନ ପୁତ୍ର ସେ ଭଗବାନ ହେବା କଥା, ଅସୁର ପରିଣତ ହୋଇଗଲେ, କାହିଁକି ନା ଅସତ୍ସଙ୍ଗ, ଅସତ୍ସଙ୍ଗ ମାଧ୍ୟମ ମଧ୍ୟ ଅସତ୍ସଙ୍ଗ ଦ୍ୱାରା ଜଣେ କିଭଳି ଭାବରେ ତାଙ୍କର ଅବସ୍ଥା ହୁଏ, ଭଗବାନ ପୁତ୍ର ଭଗବାନ ଭଳି ହେଇଥାନ୍ତେ, ସିଏ ଭଗବାନ ଭଳି ହେଇଥାନ୍ତେ, କିନ୍ତୁ ସେ ଭଗବାନ ହେବା ପାଇଁ ଚାହୁଁଥିଲେ। ତେଣୁ ଜଣେ ଆଚାର୍ଯ୍ୟ କହୁଛନ୍ତି, ସେ 16,100 କନ୍ୟାକୁ ଆଣିଥିଲେ, ସେ ନାରଦମୁନି କହିଲେ 16,100 କନ୍ୟାକୁ ଯଦି ତୁମେ ବିବାହ କରିବ ତାହେଲେ ତୁମେ ଭଗବାନ ହେଇଯିବ, ତେଣୁ ସେ ଆଣିକି ଆସିଥିଲେ, ବିଭିନ୍ନ ସ୍ୱର୍ଗ ଇତ୍ୟାଦି ସବୁ ଆଣିକି ଆସିଥିଲେ। ଏଇ ଲୀଳାଟି ଆ ପର ଅଧ୍ୟାୟରେ ବର୍ଣ୍ଣନା କରାଯିବ, ଖାଲି ଆମେ ସଂକ୍ଷେପରେ କହିଦେଉଛେ, ନରକାସୁର କ'ଣ କଲେ, ଏତେ ଶକ୍ତିଶୀଳ ତାଙ୍କର, ସିଏ କ'ଣ କରିଥିଲେ, ଦେବଲୋକକୁ ଯାଇକରି ଏ କନ୍ୟାମାନଙ୍କୁ ସବୁ ଆଣୁଥିଲେ, ପୃଥିବୀ ପୃଷ୍ଠରେ ମଧ୍ୟ ବହୁତ ରାଜକନ୍ୟାକୁ ସବୁ ଆଣିଥିଲେ, ବନ୍ଦୀ କରିକି ଆଣୁଥିଲେ, ଏବଂ ସ୍ୱର୍ଗଲୋକକୁ ଯାଇକରି ସେ ଯେଉଁ ରହିଛନ୍ତି ବରୁଣଙ୍କର ଛତ୍ରକୁ ହରଣ କରିଥିଲେ, ବରୁଣଙ୍କ ଛତ୍ରକୁ ହରଣ କରିଥିଲେ, ଦେବମାତା ଅଦିତିଙ୍କର କୁଣ୍ଡଳକୁ ହରଣ କରିଥିଲେ, ଏବଂ ଦେବତାମାନଙ୍କ ଗୋଟେ ରହିଛି ମଣି ପର୍ବତ ରହିଛି, ସେ ପର୍ବତକୁ ମଧ୍ୟ ହରଣ କରିଥିଲେ, ମଣିର ତିଆରି ସେ ପର୍ବତ ଏଇ ହରଣ କରିଥିଲେ। ତେଣୁ ସେ ଇନ୍ଦ୍ରଦେବ ଆସିକରି ଭଗବାନ ପ୍ରାର୍ଥନା କରିଥିଲେ, ନରକାସୁର ଏଭଳି ଶକ୍ତି ଥିଲା କେହି ପ୍ରବେଶ କରିପାରିବେ ନାହିଁ। ଆମେ ଶୁଣିବା ପର ଅଧ୍ୟାୟରେ ବର୍ଣ୍ଣନା କରାଯିବ, 69 ଅଧ୍ୟାୟରେ, କେହି ପ୍ରବେଶ କରିପାରିବେ ନାହିଁ ଏଭଳି ଭାବରେ ତା'ର ଶକ୍ତି ଥିଲା, ଏଭଳି ଶକ୍ତି ଥିଲା। ତେଣୁ ଗୋଟିଏ ଅଧ୍ୟାୟରେ ସେଇଟା ବର୍ଣ୍ଣନା କରାଯିବ। ତେଣୁ ଯେତେବେଳେ ଇନ୍ଦ୍ର ଏଇଭଳି ଭାବରେ କହିଲେ, ଯେତେବେଳେ ସେଣୁ ଭଗବାନ ଚାଲିଲେ ଭୌମାସୁରକୁ ଯିବା ପାଇଁ, ଶୋଣିତପୁର ନା କୌଣସି ସ୍ଥାନର ନାମ, ଶୋଣିତପୁର ଯିବେ ସେଇଟା। ତେଣୁ ଯେଉଁ ଭଗବାନ ଗଲେ, ଯେଉଁ ଗଲେ ତାଙ୍କୁ ନେଇକି ଯାଇଥିଲେ, ସତ୍ୟଭାମକୁ ନେଇକି ଯାଇଥିଲେ, ସତ୍ୟଭାମକୁ ନେଇକି ଯାଇଥିଲେ। ତେଣୁ ଇଏ ଯେଉଁ ସତ୍ୟଭାମା, ଇଏ ଭୂମିଦେବୀଙ୍କର ଅଂଶରେ ଆସିଛନ୍ତି, ବା ଭୂମିଦେବୀଙ୍କର ଅବତାର ମଧ୍ୟ ସତ୍ୟଭାମା। ତେଣୁ ସତ୍ୟଭାମାଙ୍କର କ'ଣ ଅନୁମତିରେ ସେ ତାଙ୍କୁ ହତ୍ୟା କଲେ, ଏସବୁ ଲୀଳା ପର ଅଧ୍ୟାୟରେ ବର୍ଣ୍ଣନା କରାଯିବ, ଆମେ ଏତେ ବିସ୍ତାର ଭାବରେ ବର୍ଣ୍ଣନା କରିବା ନାହିଁ, ଖାଲି ସଂକ୍ଷେପରେ କହିବା। ତେଣୁ ଯେଉଁ ବହନ କଲେ, ସେ 16,100 କନ୍ୟା ସବୁ ବନ୍ଦୀ ହୋଇକରି ଥିଲେ, 16,100 କନ୍ୟା। ତେଣୁ ସମସ୍ତେ ଚାହୁଁଥିଲେ ଭଗବାନ ତାଙ୍କୁ, ଇଏ ବର୍ତ୍ତମାନ ଏଭଳି ପରିସ୍ଥିତି ରହିଛନ୍ତି ତାଙ୍କୁ କେହି ବିବାହ କରିପାରିବେ ନାହିଁ, ଯେଉଁ ଯଦି ମୁକ୍ତି କରିଦେବେ ମଧ୍ୟ, ଯେଉଁ ଭୌମାସୁର ଯେଉଁ ବନ୍ଦୀ କରି ରଖିଥିଲେ ତାଙ୍କୁ ଯଦି ମୁକ୍ତି କରାଯିବ ମଧ୍ୟ, ଭଗବାନ ଯଦି ମୁକ୍ତି କରିଥାନ୍ତେ ତାଙ୍କୁ କେହି ବିବାହ କରିବେ ନାହିଁ, କାହିଁକିନା ଇଏ ତାଙ୍କୁ ବନ୍ଦୀ କରି ରଖିଛନ୍ତି ଭୌମାସୁର। ତେଣୁ ସେମାନେ ଚାହିଁଲେ ଭଗବାନ ପତି ରୂପରେ ବରଣ କରିବା ପାଇଁ, ଭଗବାନ ମଧ୍ୟ ଗ୍ରହଣ କଲେ, 16,100 ବିବାହ କଲେ ଭଗବାନ ଏକ ମୁହୂର୍ତ୍ତରେ, ଗୋଟିଏ ମୁହୂର୍ତ୍ତରେ ନିଜକୁ ଭଗବାନ 16,100 ରୂପରେ ନିଜକୁ ବିଭକ୍ତ କରିଥିଲେ, 16,100 ରୂପରେ ନିଜକୁ ବିଭକ୍ତ କରି 16,100 ମହଲରେ ଭଗବାନ ବିବାହ ପ୍ରସଙ୍ଗ କୁହାଯିବ, ଭଗବାନ ବିବାହ କରିବେ 16,100 ମହଲରେ। ଏବଂ ଭଗବାନ ନିଜକୁ କେବଳ ବିସ୍ତାର କରିବେ ତା ନୁହଁ, ତାଙ୍କର ପିତା ମାତା ବ୍ରାହ୍ମଣ ଶଙ୍ଖୁଆ ଇଏ ଯାହା ସବୁ ବିବାହରେ ଯାହା ସବୁ ଯେଉଁମାନେ ସବୁ ଉପସ୍ଥିତ ଦରକାର, ସମସ୍ତେ ଭଗବାନ ସମସ୍ତଙ୍କୁ 16,100 ରୂପରେ କରିଦେଇଥିଲେ। ଏଭଳି ଲୀଳା ସବୁ ଆସି ଭାଗବତ ସବୁ ବର୍ଣ୍ଣନା କରାଯିବ, ଏକ ମୁହୂର୍ତ୍ତରେ ଭଗବାନ 16,100 ରାଣୀଙ୍କୁ ବିବାହ କରିଥିଲେ, ଗୋଟିଏ ମୁହୂର୍ତ୍ତରେ 16,100 ରୂପରେ ନିଜକୁ ବିସ୍ତାର କରିଥିଲେ। ଏବଂ ତାପରେ ଆମେ ଶୁଣିବା ଦ୍ୱାରକା ଲୀଳା, ଯେଉଁ ଭଗବାନଙ୍କ ଚାଲିବ 100 ବର୍ଷ କାଳ ଭଗବାନଙ୍କ ଲୀଳା ରହିଛି ଦ୍ୱାରକାରେ, ନିଜକୁ 16,108 ରୂପରେ ନିଜକୁ ବିସ୍ତାର କରିଛନ୍ତି, 16,108 ଭଗବାନ ସକାଳ ଦିନଚର୍ଯ୍ୟା ଗୋଟେ ରହିଛି ଭାଗବତ ଏଇ ଆସିବ, ଦିନଚର୍ଯ୍ୟା ଗୋଟେ ରହିଛି ଭଗବାନ କେମିତି ଭାବରେ ତାଙ୍କର ଦିନ ବିତାନ୍ତି, ସକାଳୁ ଉଠିଲା ବେଳେ କିଭଳି ହୁଏ, ସବୁ ନିଜକୁ 16,108 ରୂପରେ ନିଜକୁ ବିସ୍ତାର କରିଛନ୍ତି ଭଗବାନ, 16,108 ରୂପରେ ବିସ୍ତାର କରିଛନ୍ତି। ଏବଂ ସବୁ ରାଣୀ ଭାବୁଛନ୍ତି କୃଷ୍ଣ ଆଜି ମୋ ପାଖରେ ରହିଛନ୍ତି, ଅନ୍ୟ ପାଖରେ ନାହାନ୍ତି, ଏଇଭଳି ଭାବରେ ସେମାନେ ଚିନ୍ତା କରୁଛନ୍ତି। ଭଗବାନଙ୍କ ଲୀଳା ଅଦ୍ଭୁତ ଲୀଳା ଭଗବାନଙ୍କର, ତେଣୁ ଏ ଯେଉଁ 16,108 ରୂପରେ ନିଜକୁ ବିସ୍ତାର କରିଛନ୍ତି, ଯେଉଁ କୁହାଯାଏ ବର୍ଣ୍ଣନା କରାଯାଇଛି ବିଭିନ୍ନ ସ୍ଥାନରେ ଆମେ ସବୁ ଆସି ଶୁଣିବା, ସେ ସବୁ ଯେଉଁ ଭଗବାନ ଯଦି ସକାଳୁ ଉଠିଲେ, ଯେତେବେଳେ ସକାଳୁ କୁକୁଡ଼ା ବୋବେଇବ, କୁକୁଡ଼ା ଯେତେବେଳେ ସକାଳୁ ବୋବେଇବ, ଭଗବାନ ଏଭଳି ବ୍ୟବସ୍ଥା କରିଛନ୍ତି ସକାଳୁ ଉଠିବା ପାଇଁ, ଏ କୁକୁଡ଼ା ବୋବଉ ସକାଳୁ 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 କୁକୁବେଇବ, କୁକୁଡ଼ା ବୋବେଇବ। ଭାଗବତ 10 ସ୍କନ୍ଧେ ବର୍ଣ୍ଣନା କରାଯାଇଛି, ଶ୍ଳୋକଟି 70 ଅଧ୍ୟାୟରେ ନା କେଉଁ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ରାଣୀମାନେ ବହୁତ ମନ ଦୁଃଖ କରନ୍ତି, ସକାଳ ହେଇଗଲା ଭଗବାନଙ୍କର ସେ ସଙ୍ଗ ଲାଭ କରୁଛନ୍ତି, କେତେ ଆନନ୍ଦ ତାଙ୍କର କୁହା ନଯିବ, ଭଗବାନଙ୍କର ସଙ୍ଗ ଲାଭ କରୁଛନ୍ତି ସିଏ। ଏଠି ବର୍ଣ୍ଣନା କରେ 10 ସ୍କନ୍ଧ 70 ଅଧ୍ୟାୟରେ, ଅଥୋ ଉଷସ୍ୟୁ ଉପବୃତ୍ତାୟାଂ କକୁଟାନ୍ କୁଜତୋ ସପନ୍ ଗୃହୀତ କଣ୍ଠିଆ ପତିଭୀର ମାଧବ୍ୟୋ ବିରହାତୁରା। ମାଧବ ଭଗବାନ, ମାଧବ ଭଗବାନଙ୍କ ଗୋଟେ ନାମ ହେଉଛି ମାଧବ, ମାଧବ କହିଲେ ମାଆଙ୍କର ଧବ, ମାଆଙ୍କର ସ୍ୱାମୀ, ରାଧାଙ୍କର ସ୍ୱାମୀ ମାଧବ। ତେଣୁ ଏ ମାଧବ କ'ଣ କରୁଛନ୍ତି, ଯେତେବେଳେ ସକାଳୁ ହେଇଯାଏ ଅଥ ଉଷସ୍ୟୁ ଉପବୃତାୟାମ, ସକାଳ ରାତି ପାଇଗଲା, ଆମେ ରାତି ପାଇଗଲେ ଆମେ କେମିତି ଉଠିକି ଭଗବାନର ଭଜନ କରୁଛୁ, ଭଗବାନ କ'ଣ କରିବେ। ଉଦିଲ ଋଣ ପୂରବ ଭାଗେ ଦ୍ୱିଜମଣି ଗୋରାମଣି ଜାଗେ, ଭକତ ସମୂହ ଲୟା ସାଥେ ଗେଲ ନଗର ବ୍ରାଜେ, ବିଭାବରି ଶେଷ ଆଲୋକ ପ୍ରବେଶ ନିଦ୍ରା ଛାଡ଼ି ଉଠୁ ଯିବ, ବୋଲୋ ହରି ହରି ମୁକୁନ୍ଦ ମୋରାରି ରାମକୃଷ୍ଣ ହରିବ। ଆମେ ସକାଳୁ ଉଠିଲେ ଭଗବାନଙ୍କୁ ଆରାଧନା କରିବା ପାଇଁକି ଚାଲୁଛେ, ସକାଳୁ ଉଠିକି ହେଉଛି ଭଗବାନଙ୍କୁ, ଭଗବାନ ଯାହାଙ୍କ ଆରାଧନା କରିବା ପାଇଁ ଆମେ ଯାଉଛେ, ଭଗବାନ କ'ଣ କରୁଛନ୍ତି। ଦ୍ୱାରକା ଲୀଳାରେ ବର୍ଣ୍ଣନା କରାଯାଇଛି, ଅଥ ଉଷସ୍ୟୁ ଉପବୃତାୟାମ, ଯେତେବେଳେ ରାତି ପାଇଯାଉଛି ଭଗବାନ କକୁଟାନ କୁଜତୁ ଅସପନ, କୁକୁଡ଼ା କୁକୁ କୁକୁ ଯେତେବେଳେ ରଡ଼ି ଛାଡ଼ୁଛି ସେତେବେଳେ ରାଣୀମାନେ ତାଙ୍କୁ ଅଭିଶାପ ଦେଉଛନ୍ତି, ତାଙ୍କୁ ଅଭିଶାପ ଅସପନ ବୋଲି କୁହାଯାଇଛି, ତାଙ୍କୁ ଅଭିଶାପ ଦେଉଛନ୍ତି, ହଁ ତୁ ମରିଯା, ତୁ ମରିଯା ଆଉ ବଞ୍ଚିକି ରହନ, ତୁ ସବୁ ଶବ୍ଦ କରୁଛୁ ଆମ ଭଗବାନ ଚାଲିଯିବେ। ଭଗବାନ ସେ ସମୟରେ କ'ଣ, ଗୃହୀତ କଣ୍ଠିଆ ପତିଭି, ଭଗବାନ ତାଙ୍କର ପତି, ଭଗବାନ ତାଙ୍କର ପତ୍ନୀମାନେ ତାଙ୍କ କଣ୍ଠକୁ ଧାରଣ କରନ୍ତି, ଗୃହୀତ କଣ୍ଠ ପତିଭି ମାଧବ ବିରହାତୁରା, ତେଣୁ ଭଗବାନ ତାଙ୍କର ହାତକୁ କାଢ଼ି ଦେଇକରି ପଳେଇଯିବେ, ସକାଳୁ ଉଠିଲେ ତାଙ୍କର ଚାଲି ସନ୍ଧ୍ୟା ବନ୍ଦନ ସିଏ କରିବେ ଭଗବାନ, ଭଗବାନ ମଧ୍ୟ ସେଇଭଳି ଭାବରେ କରନ୍ତି। ତାଙ୍କର ଆସିବ ଦିନଚର୍ଯ୍ୟା, ଏଇ ଦ୍ୱାରକା ଲୀଳାରେ ସବୁ ବର୍ଣ୍ଣନା କରାଯିବ ବିସ୍ତାର ଭାବରେ। ତେଣୁ ଏଇଭଳି ଭାବରେ ଭଗବାନ ସକାଳୁ ସକାଳୁ ଉଠି ତାଙ୍କର ଯଜ୍ଞ ଫଜ୍ଞ ସବୁ କେତେ କ'ଣ ସବୁ କରନ୍ତି, ଏସବୁ କରାଯିବ। ତାପରେ ଯେତେବେଳେ ଭଗବାନ ଥରେ ନାରଦ ମୁନିଙ୍କର ଆଗ୍ରହ ଆସିଲା ଜାଣିବା ପାଇଁ ଭଗବାନ କ'ଣ କରୁଛନ୍ତି, ନାରଦ ମୁନି ଗଲେ, ନାରଦ ମୁନି ଆମେ ଯେଉଁ କହିଥିଲୁ ନା ଦକ୍ଷ ଯେଉଁ ଅଭିଶାପ ଦେଇଥିଲେ ସେ ଗୋଟିଏ ସ୍ଥାନରେ ଅଧିକ ସମୟ ରହିପାରନ୍ତି ନାହିଁ, କିନ୍ତୁ ଦ୍ୱାରକାରେ ସେ ସବୁବେଳେ ପାଇଁ ରହନ୍ତି, ପିଣ୍ଡାରିକ କ୍ଷେତ୍ରରେ ସବୁବେଳେ ପାଇଁ ରହନ୍ତି। କାହିଁକି ନା ଏମିତିକି ଭଗବାନ ଯଦି କହିବେ ମଧ୍ୟ ତୁମେ ଯାଅ ଆମ ଗଛକୁ ଯିଅ, ସେ ଯାଇକି ପୁଣି ସାଙ୍ଗେ ସାଙ୍ଗେ ପଳେଇ ଆସିବେ, ଏ ଲୀଳା ସବୁ ଆସିବ ଭାଗବତ ବର୍ଣ୍ଣନା କରାଯାଇଛି। ସେଠି କ'ଣ ଦକ୍ଷଙ୍କର ଅଭିଶାପ ସେଠି କାମ କରେ ନାହିଁ, ଭଗବାନ ଯେଉଁଠି ଅଛନ୍ତି ସେଠି କ'ଣ ଦକ୍ଷ ଅଭିଶାପ କାମ କରିବ, ତେଣୁ ସେ ପ୍ରାୟ ସବୁବେଳେ ସେଇଠି ରହନ୍ତି ଦ୍ୱାରକାରେ, ଭଗବାନ ନାରଦ ମୁନି ଭଗବାନ ପାଖରେ ସବୁବେଳେ ରହିଥାନ୍ତି। ତେଣୁ ନାରଦ ମୁନିଙ୍କର ଗୋଟେ ଆଗ୍ରହ ଆସିଲା ଭଗବାନ କିଭଳି ଭାବରେ ଦିନଚର୍ଯ୍ୟା କରୁଛନ୍ତି, ଗୋଟେ ଅଧ୍ୟାୟ ଗୋଟେ ରହିଛି ସେଇଟା, ଭଗବାନ କିଭଳି ନିଜକୁ 16108 ରୂପରେ ବିସ୍ତାର କରି ସବୁ କାର୍ଯ୍ୟ କରୁଛନ୍ତି, କେଉଁଠି କ'ଣ ସବୁ କରୁଛନ୍ତି। ତେଣୁ ଏଇଠି ଯେତେବେଳେ ସବୁ ସକାଳୁ ସକାଳୁ ହେଲେ ଭଗବାନ ରାଜସଭାକୁ ଆସିବେ, ରାଜସଭାକୁ ଆସିବେ, ସେଥିରେ କୁହାଯାଉଛି ସୁଧର୍ମାଖ୍ୟାଂ ସଭାଂ ସଭେଇ ବୃଷ୍ଣିଭି ପରିବାରିତ ପ୍ରାବିଶଦ ନିବିଷ୍ଟାନାଂ ନ ସତ୍ୟଙ୍ଗ ଷଡ଼ୁର୍ମୟ। ଦ୍ୱାରକା ଆମେ ପୂର୍ବରୁ ବର୍ଣ୍ଣନା କରିଛେ, ଦ୍ୱାରକାର ସବୁ ବହୁତ ପ୍ରକାର ଐଶ୍ୱର୍ଯ୍ୟ ରହିଛି, ତା ଯେଉଁ ସଭାଟି ରହିଛି ସେ ସଭା ଏଭଳି, ଯେଉଁ ସଭାରେ ଯିଏ ପ୍ରବେଶ କରିବ ତାଙ୍କ ଆଉ ଷଡ଼ୁ ଉର୍ମୟ, ଏଇ ଭୌତିକ ଜଗତରେ ଯେମିତି ବିଭିନ୍ନ ପ୍ରକାର ଦୁଃଖ କଷ୍ଟ ରହିଛି ସେଠି ସେସବୁ ନଥାଏ, ଛଅଟି ଉର୍ମି ରହିଛି, ଯେମିତି ସମୁଦ୍ରରେ ଢେଉ ବାହାରୁଛି ସେଇଭଳି ଭାବରେ ଭୌତିକ ଜଗତର ଏଇସବୁ ଉର୍ମୟ ଉର୍ମି ଭୌତିକ କ'ଣ, ଏଗୁଡ଼ା ସବୁ ନା ଶୋକ ମୋହ ଜରା ମୃତ୍ୟୁ କ୍ଷୁଧା ପିପାସା, ଏ ଛଅ ଉର୍ମୟ ବୋଲି କୁହାଯାଏ। ଜଣେ ସୁଧର୍ମା ସଭାରେ ପ୍ରବେଶ କରିଗଲା ମାନେ ତା'ର ଶୋକ ରହିବ ନାହିଁ, ଶୋକର କାରଣ ଥିଲେ ମଧ୍ୟ ସେଠି ଶୋକ ଚାଲିଯିବ, ସୁଧର୍ମା ଭଗବାନ ଯେଉଁଠି ଅଛନ୍ତି ସେଠି ଶୋକ ଆଉ କ'ଣ ଆସିବ, ଶୋକ ମୋ ଭୟ ଚାଲିଯିବ। ଯଦି କେବଳ ଜଣେ ଭାଗବତଙ୍କୁ ଶ୍ରବଣ କରିବା ପାଇଁ ଆରମ୍ଭ କରିବେ, ଭାଗବତ ପ୍ରଥମ ସ୍କନ୍ଧ ସପ୍ତମ ଅଧ୍ୟାୟରେ ସେଇଟା ବର୍ଣ୍ଣନା କରାଯାଇଛି, ଶୋକ ମୋ ଭୟ ପାହା ଚାଲିଯିବ, ଏ ଭବରୋଗ, ଯେଉଁମାନେ ଭାଗବତଙ୍କୁ କେବଳ ଶ୍ରବଣ କରିବା ପାଇଁ ଆରମ୍ଭ କରିବେ ତାଙ୍କର ଭବରୋଗ ଚାଲିଯିବ। ତେଣୁ ଏଠି କୁହାଯାଉ ସୁଧର୍ମାଖ୍ୟାଂ ସଭାଂ ସଭେଇ, ଭଗବାନ ଯେତେବେଳେ ବ୍ରେକଫାଷ୍ଟ ନେଇକରି ଆସିବେ, ବ୍ରେକଫାଷ୍ଟ ନେଇକି ଗ୍ରହଣ କରି ଆସିବେ, ଭଗବାନଙ୍କର କିଛି ଖାଦ୍ୟ ଆବଶ୍ୟକତା ନାହିଁ, କିନ୍ତୁ ତଥାପି ତାଙ୍କର ବହୁତ ପ୍ରକାର ଛପନ ଭୋଗ ଭଗବାନ ପାଇଁ ଲାଗିଥିବ, ଭୋଗ ଲାଗିଥିବ ଭଗବାନ ପାଇଁ, ଭୋଗ ଲାଗିବ। ଭଗବାନ ଖାଦ୍ୟ ଗ୍ରହଣ କରିକି ଆସିବେ, ଆସିଲା ବେଳକୁ ସୁଧର୍ମାଙ୍କୁ ସଭାକୁ ଆସିବେ। ସବୁ ବୃଷ୍ଣିଭି ପରିବାର୍ଯ୍ୟ, ବୃଷ୍ଣି ବଂଶର ଅନ୍ୟମାନେ ସବୁ କିଏ ଆମର ଯେଉଁ ରହିଛନ୍ତି ଉଦ୍ଧବ ଇତ୍ୟାଦି, ଏମାନେ ସବୁ ଆସିବେ, ତାଙ୍କ ସହିତ ଘେରିକିରି ଆସିବେ। କିଭଳି ଆସିବେ ନା, ଭଗବାନ ଯେତେବେଳେ ଆସିବେ 16108 ମହଲରୁ ବାହାରିକି ଆସିବେ, 16108 ମହଲରୁ ବାହାରିକି ଆସିବେ, ଜଣ ଜଣ କରି ଆସିବେ। ଆଉ ଗୋଟିଏ ସ୍ଥାନରେ ସେ ମିଶିକିରି ଏକ ହୋଇଯିବେ, ଏଇଟାକୁ ଅନ୍ୟମାନେ ଦେଖିପାରିବେ ନାହିଁ, ସେମାନେ ଭାବିବେ ଭଗବାନ ଆସୁଛନ୍ତି, ଏତିକି ଜାଣିବେ। ଏକ ହୋଇଯିବେ ଏବଂ ସେଠୁ ଚାଲିବେ, ସୁଧର୍ମା ସଭାକୁ ଚାଲିବେ। ତାଙ୍କର ଯେଉଁ ରହିଛନ୍ତି ବୃଷ୍ଣି ବଂଶୀୟ ସବୁ ରହିଛନ୍ତି ଏଇ ଉଦ୍ଧବ ଇତ୍ୟାଦି, ଏମାନେ ସବୁ ତାଙ୍କ ସହିତ ମିଶିକି ଯିବେ। ସବୁ ଯାଇକରି ସୁଧର୍ମା ସଭାରେ ପ୍ରବେଶ କରିବେ। ପ୍ରାବିଶ୍ୟ ନିବିଷ୍ଠାନା, ଯେତେବେଳେ ସୁଧର୍ମା ସଭାରେ ସେମାନେ ପ୍ରବେଶ କରିବେ, ସେଠି ନ ସତ୍ୟଙ୍ଗ ଷଡ଼ୁର୍ମୟ, ସେଠି କୌଣସି ଉର୍ମି ନାହିଁ, କୌଣସି ଦୁଃଖ ନାହିଁ, ସେଠି ଭଗବାନ ଯେଉଁଠି ଅଛନ୍ତି ଆଉ କ'ଣ ଦୁଃଖ ରହିବ ସେଠି। ଏହିଭଳି ଭାବରେ ଯେଉଁ ରହିଛି ଦ୍ୱାରକାରେ ଅନେକ ଲୀଳା ଭଗବାନଙ୍କର ରହିଛି, ଅନେକ ଲୀଳା ରହିଛି। ତେଣୁ ଆମେ ପ୍ରସଙ୍ଗକ୍ରମେ ଏଇ କଥା ସବୁ କହିଦେଲେ, ତେଣୁ ଏହିଭଳି ଭାବରେ 16108 ଭଗବାନ ବିବାହ କରିବେ। ଏକ ସମୟରେ ଏ 8 ଜଣଙ୍କୁ ଅଲଗା ଅଲଗା ବିବାହ କଲେ, କିନ୍ତୁ 16100ଙ୍କୁ ବିବାହ କରିବେ, ଏକ ସମୟରେ କରିବେ 16100। ଭଗବାନ ନିଜକୁ ବିସ୍ତାର କରିବେ, ଖାଲି ଭଗବାନ ଯେ ବିସ୍ତାରିତ ହେବେ ତା ନୁହଁ, ତାଙ୍କର ପିତା ମାତା ତାଙ୍କର ଅନ୍ୟମାନେ ସବୁ ଯେଉଁ ବିବାହରେ ଯେଉଁମାନେ ରହିବେ ବିବାହ କାର୍ଯ୍ୟ କରିବେ, ସେମାନେ ସମସ୍ତେ 16100 ସେଟ୍ ହୋଇଯାଇଥିଲେ, 16100 ସେଟ୍। ଏବଂ ସେମାନେ ଜାଣିନାହାନ୍ତି ଯେ ଆମେ ବିସ୍ତାରିତ ହୋଇଯାଇଛୁ ବୋଲି, ସେମାନେ ଭାବୁଛନ୍ତି ମୁଁ ଏଇ ଘରେ ରହିଛି। ଏହି ଭଗବାନଙ୍କର ଅଦ୍ଭୁତ ସବୁ ଲୀଳା, ଜନ୍ମ କର୍ମ ତମେ ଦିବ୍ୟମ, ଭଗବାନ ଲୀଳା ହେଉଛି ଏଇଭଳି ଭାବରେ, ଆମେ ବୁଝିପାରିବା ନାହିଁ। ତେଣୁ ଏଠି କୁହାଯାଉଛି ଆଚାର୍ଯ୍ୟମାନେ ଟୀକାରେ କହିଛନ୍ତି ଏ ଶ୍ଳୋକରେ ଯେ ଏବଂ ବିଧା ଶ୍ରୀ ଲକ୍ଷ୍ମଣ ସଦୃଶ ସତ୍ ଲକ୍ଷ୍ମଣୀ ଯୁତା ଦେବ ଦିବାଦି କନ୍ୟା ସ୍ଥିତି ଅର୍ଥ, ଦେବକନ୍ୟାମାନେ ମଧ୍ୟ ସେଇଠି ରହିଛନ୍ତି, ରାଜକନ୍ୟାମାନେ ରହିଛନ୍ତି, ଏମାନେ ସମସ୍ତେ 16100 ଯେ ବନ୍ଧି ହେଇକି ରହିଥିଲେ, ଏ କିଭଳି ଉଦ୍ଧାର ପାଇବେ କ'ଣ ହେଲେ, ଏଇଟା ପରଶ୍ରୋ ଅଧ୍ୟାୟରେ ବର୍ଣ୍ଣନା କରାଯିବ। ଆମେ ଆଉ ସେଇଟାକୁ ଆସନ୍ତାକାଲିଠୁ ଆରମ୍ଭ କରିବା 68 ଅଧ୍ୟାୟ। ଆଜି ଏ ଅଧ୍ୟାୟର ଅନ୍ତିମ ଶ୍ଳୋକ ଏଇଟା 58 ଶ୍ଳୋକ ପାଠ କଲେ, ଏଇଭଳି ଭାବରେ ଯାଇକରି ଭଗବାନ ଯେଉଁ ଯିବେ ତ ହରଣ କରିବେ, ତା ଭିତରେ ପ୍ରବେଶ କରିବା ବହୁତ କଷ୍ଟ, ଆଉ ସବୁ ଶୁଣିବା ପରେ ବର୍ଣ୍ଣନା କରାଯିବ, କେହି ପ୍ରବେଶ କରିପାରିବେ ନାହିଁ। ଏଭଳି ଭାବରେ ସବୁ ଇଏ ଭୌମାସୁର ବ୍ୟବସ୍ଥା କରିଛି, ସିକ୍ୟୁରିଟି କଡ଼ା ସିକ୍ୟୁରିଟି, ଟପ୍ ସିକ୍ୟୁରିଟି କ'ଣ ଗୋଟେ ରହିଛି, ବିଭିନ୍ନ ପ୍ରକାର ସିକ୍ୟୁରିଟି, ଜେଡ୍ ସିକ୍ୟୁରିଟି କ'ଣ ଗୋଟେ ରହିଛି, ଜେଡ୍ ସିକ୍ୟୁରିଟି। କିନ୍ତୁ ଆମେରିକାର ପ୍ରେସିଡେଣ୍ଟଙ୍କର ଏତେ ସିକ୍ୟୁରିଟି ଥାଇକିରି ମଧ୍ୟ କେନେଡ଼ିକୁ ହତ୍ୟା କରିଦେଲେ, ଗୁଳି କରି ମାରିଦେଲେ କେନେଡ଼ିଙ୍କୁ, ଆମେରିକାର ପ୍ରେସିଡେଣ୍ଟ, ଜେଡ୍ ସିକ୍ୟୁରିଟି ଆମର ଶ୍ରୀ ଶ୍ରୀ ସୀତାରାମ ହନୁମାନ ଯେଉଁ କି ଆମର ମଧ୍ୟ ପ୍ରାଇମ୍ ମିନିଷ୍ଟରଙ୍କର ଯେଉଁ ସିକ୍ୟୁରିଟି ରହିଛନ୍ତି ବହୁତ ଟପ୍ ସିକ୍ୟୁରିଟି, କିନ୍ତୁ ତଥାପି ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ମାରିଦେଲେ, ଇନ୍ଦିରା ଗାନ୍ଧୀ ମାରିଦେଲେ ସିକ୍ୟୁରିଟି, ହଁ ଇଏ ସିକ୍ୟୁରିଟି କ'ଣ, ଇଏ ମଧ୍ୟ ସେଇଭଳି ଭାବରେ ସିକ୍ୟୁରିଟି ରଖିଥିଲା, ଏଭଳି ଭାବେ ବ୍ୟବସ୍ଥା କରିଥିଲା କେହି ପ୍ରବେଶ କରିପାରିବ ନାହିଁ। ଆମେ ଶୁଣିବା ଆ ପର ଅଧ୍ୟାୟରେ ଏଭଳି ସିକ୍ୟୁରିଟି ଭଗବାନ, କିନ୍ତୁ ସେ ଭଗବାନ ପାଇଁ କ'ଣ, ଭଗବାନ ପାଇଁ ବାହ୍ୟାତ କା ଖେଲ, ସବୁ ଭେଦ କରିକିରି ଯାଇକିରି ଭୌମାସୁରକୁ ଭଗବାନ ବଦ୍ଧ କରିବେ। ଭୌମାସୁରକୁ ଯେତେବେଳେ ବଦ୍ଧ କରିବେ, ତାଙ୍କର ମା ଭଗବାନ ପ୍ରାର୍ଥନା କରିବେ, ସିଏ ହେଉଛନ୍ତି ପୃଥିବୀ ଦେବୀ, ମା ତାଙ୍କ ପ୍ରାର୍ଥନା ଭଗବାନ ପ୍ରାର୍ଥନା କରିବେ। ଏସବୁ ରହିଛି 68 ଅଧ୍ୟାୟରେ, ଏସବୁ ସ୍ତୁତି ସବୁ ରହିଛି। ଭୌମାସୁରଙ୍କ ମା ଇଏ ଭଗବାନ ପତ୍ନୀ ପୃଥିବୀ ଦେବୀ, ପୃଥିବୀ ଦେବୀଙ୍କର ଅବତାର ସିଏ, ସିଏ ତାଙ୍କ ପ୍ରାର୍ଥନା କରିବେ। ଏ କୁନ୍ତିଦେବୀ ଯେଉଁ ସ୍ତୁତି କରେ ସେଇଭଳି ସ୍ତୁତି କରିବେ, ସେଥିରେ ମଧ୍ୟ ସେ ଶ୍ଳୋକଟି ରହିଛନ୍ତି, ନମ ପଙ୍କଜ ନାଭାୟ ନମ ପଙ୍କଜ ମାଳିନୀ ନମ ପଙ୍କଜ ନେତ୍ରାୟ ନମସ୍ତେ ପଙ୍କଜାଙ୍ଘ୍ରେ, ଏ ସ୍ତୁତିରେ ମଧ୍ୟ ରହିଛି। ତେଣୁ ଏଇଭଳି ଭାବରେ ସ୍ତୁତି କରିକିରି ଭୌମାସୁରଙ୍କ ପୁତ୍ରଙ୍କୁ ସେ ରାଜ୍ୟର ରାଜା କରେଇବେ, ଏବଂ ଏଇ 16100 ରାଣୀଙ୍କୁ ସେଠୁ ମୁକ୍ତ କରେଇବେ, ମୁକ୍ତ କରେଇକିରି ଦ୍ୱାରକାକୁ ପଠେଇବେ, ଏବଂ ଭଗବାନ ସତ୍ୟଭାମକୁ ନେଇକରି ଯିବେ, ସ୍ୱର୍ଗଲୋକକୁ ଯିବେ। ଏ ଯେଉଁ ଚୋରି କରି ଆଣିଥିଲେ ଛତ୍ର, ତା'ପରେ କୁଣ୍ଡଳ ଏବଂ ମଣି ପର୍ବତ, ଏସବୁ ନେଇକରି ଯିବେ, ସ୍ୱର୍ଗ ଲୋକକୁ ଯିବେ, ଏସବୁ ବର୍ଣ୍ଣନା କରାଯିବ, ଆ ପର୍ବର ଅଧ୍ୟାୟରେ ସବୁ ବର୍ଣ୍ଣନା କରାଯିବ, ଯିବେ ଏବଂ ଯାଇକରି ସବୁ ପ୍ରଦାନ କରିବେ। ଯେବ ଦେବଲୋକକୁ ଯିବେ ଯେତେବେଳେ ଦେବଲୋକମାନେ ଦେବଲୋକର ଦେବତାମାନେ ତାଙ୍କୁ କେତେ ସ୍ୱାଗତ କରୁଥିବେ, ସ୍ୱାଗତ କରିକିରି ସବୁ କଲେ, ସବୁ କରିକିରି ସବୁ ତାଙ୍କୁ ପ୍ରଦାନ କରିବେ। ଇନ୍ଦ୍ରଙ୍କର ମା ଯେଉଁ ରହିଛନ୍ତି ଅଦିତିଙ୍କର କୁଣ୍ଡଳକୁ ସେ ପ୍ରଦାନ କରିବେ, ବରୁଣଙ୍କ ଛତ୍ରକୁ ପ୍ରଦାନ କରିବେ, ଏବଂ ସବୁ ମଣି ପର୍ବତକୁ ନେଇଯାଇ ତାକୁ ମଧ୍ୟ ପ୍ରଦାନ କରିବେ। ସତ୍ୟମାମା ପ୍ରଦାନ କରିକି ସେ ତାଙ୍କୁ ଦେବତାମାନେ ତାଙ୍କୁ ବହୁତ ସ୍ୱାଗତ କରିକିରି, ତାଙ୍କୁ ସ୍ୱାଗତ ସତ୍କାର କରିକି ତାଙ୍କୁ ବହୁତ ପୂଜା ପୂଜି କରିକିରି, ତାପରେ ସେ ଯେତେବେଳେ ବିଦାୟ ନେଇକି ଆସୁଥିବେ ସ୍ୱର୍ଗଲୋକରୁ, ସ୍ୱର୍ଗଲୋକରୁ ଆସୁଛନ୍ତି ପୃଥିବୀ ପୃଷ୍ଠକୁ, ଦ୍ୱାରକାକୁ ଆସିବେ, ସେହି ସମୟରେ ସ୍ୱର୍ଗଲୋକରେ ଦେଖିଲେ ଗୋଟେ ପାରିଜାତ ଦେଖିଲେ, ପାରିଜାତ ପୁଷ୍ପ ରହିଛି ସ୍ୱର୍ଗଲୋକରେ, ପାରିଜାତ ପୁଷ୍ପ ରହିଛି, ଦେଖିକିରି ସତ୍ୟଭାମା ଦେଖିଲେ ଯେତେବେଳେ, ସତ୍ୟଭାମା ଚାହିଁଲେ ଏ ପାରିଜାତ ବୃକ୍ଷଟିକୁ ନେଇଯିବା ପାଇଁ, ଦ୍ୱାରକାକୁ ନେଇଯିବା ପାଇଁ, ପାରିଜାତ ରହିଛି, ସ୍ୱର୍ଗରେ ଯେଉଁ ରହିଛି ଫୁଲ ସବୁ ରହିଛି ସେ ମଳିନ ହୁଏ ନାହିଁ, ମ୍ଳାନ ହୁଏ ନାହିଁ ସ୍ୱର୍ଗରେ। ଆମର କ'ଣ ଭଗବାନ ଭୋଗ ଲାଗିଲା ମ୍ଳାନ ହୋଇଯାଉଛି, ଆଉ ଦିନେ ଦୁଇ ଦିନ ଗଲେ ସେ ଆଉ ପୁରା ଇଏ ହେଇଯିବ, ଶୁଖିଯିବ, କିନ୍ତୁ ସେଠିକାର ଯେଉଁ ପୁଷ୍ପ ରହିଛି ସେ ମ୍ଳାନ ହୁଏ ନାହିଁ, ଅମ୍ଳାନ ଅମ୍ଳାନ। ତେଣୁ ସେଇ ଯେଉଁ ଯେଉଁ ରହିଛି ପୁଷ୍ପ ବୃକ୍ଷ ପାରିଜାତ, ବହୁତ ସୁନ୍ଦର ପାରିଜାତ, ପାରିଜାତ ଯେତେବେଳେ ସମୁଦ୍ର ମନ୍ଥନ ହେଉଥିଲା ଏଇ ପୁଷ୍ପ ବାହାରିଥିଲା ସମୁଦ୍ର ମନ୍ଥନରୁ, ଭଗବାନ କହିଲେ ଅସୁରମାନଙ୍କୁ ତୁମେ ନେବ, ସେ ତ ଗଛ କାଟିବାର ଏକ୍ସପର୍ଟ, ସେ କ'ଣ ଗଛ ନେବେ, ତେଣୁ ଦେବତାମାନେ ନେଲେ, ସ୍ୱର୍ଗ ଲୋକରେ ଏଇଟା ରହିଲା ପାରିଜାତ। ତେଣୁ ଭଗବାନ ଯେତେବେଳେ ସତ୍ୟଭାମା ଅନୁରୋଧ କଲେ ବା ଚାହିଁଲେ, ତେଣୁ ଭଗବାନ କ'ଣ କଲେ, ଗରୁଡ଼ଙ୍କୁ କହିଲେ, ଗରୁଡ଼ ସେ ତାଙ୍କର ଥଣ୍ଟରେ ସେଟାକୁ ଓଡ଼ିକି ଉପାଡ଼ିକି ଘିନି ଆସିଲେ, ଉପାଡ଼ିକି ଆଣିଲେ, ସେହି ସମୟରେ ଦେବତା ଇନ୍ଦ୍ରଙ୍କର ପତ୍ନୀ ଶଚୀ, ଇନ୍ଦ୍ରଙ୍କ ପତ୍ନୀ ଶଚୀ, ଶଚୀଙ୍କ ବିଷୟରେ କୁହାଯାଏ ଏ ଯେଉଁ ମନୁ, ପ୍ରତି ମନୁଙ୍କ ସମୟରେ ଇନ୍ଦ୍ର ସବୁ ପରିବର୍ତ୍ତିତ ହୁଅନ୍ତି, ଇନ୍ଦ୍ର ସବୁ ପରିବର୍ତ୍ତିତ ହୁଅନ୍ତି, କିନ୍ତୁ ଶଚୀ ସେଇ ଜଣେ ରୁହନ୍ତି, ଶଚୀ ପରିବର୍ତ୍ତିତ ହୁଅନ୍ତି ନାହିଁ, ସେହି ଶଚୀ ସେ ଇନ୍ଦ୍ର ମହାନଙ୍କ ପତ୍ନୀ ହୁଅନ୍ତି, ଶଚୀ ଶଚୀ ଦେବୀ, ଏସବୁ କୁହାଯାଇଛି ଭାଗବତ ଅନ୍ୟ ପୁରାଣମାନଙ୍କୁ ସବୁ ବର୍ଣ୍ଣନା କରାଯାଇଛି। ଯାହା ହଉ, ଶଚୀ ଦେବୀ ଯେତେବେଳେ ଦେଖିଲେ ଭଗବାନ ନେଇଯାଉଛନ୍ତି, ସତ୍ୟଭାମାଙ୍କ ପ୍ରତି ଇଏ କରିକିରି ନେଇଯାଉଛନ୍ତି, ତାଙ୍କର କ୍ରୋଧ ଆସିଲା, ସେ ତାଙ୍କର ସ୍ୱାମୀଙ୍କୁ କହିଲେ ହେ ଆମର ଇଏ ଲୋକ ରହିବା କଥା ପାରିଜାତ, ଇଏ କାହିଁ ପୃଥିବୀ ଲୋକକୁ ଯିବ, କହିଲେ କେତେବେଳେ କହିଲେ ଇନ୍ଦ୍ର ସବୁ ଯୁଦ୍ଧ କରିବା ପାଇଁ ଆରମ୍ଭ କଲେ, ଭଗବାନ ସହିତ ପୁଣି ଯୁଦ୍ଧ କରିବା ପାଇଁ ଆସିଲେ, ବଜ୍ର ନିକ୍ଷେପ କଲେ ଭଗବାନଙ୍କୁ, ବଜ୍ର ନିକ୍ଷେପ କଲେ, ଏସବୁ ଘଟଣା ଆସିବ, ବଜ୍ର ନିକ୍ଷେପ କଲେ, ବଜ୍ର ନିକ୍ଷେପ ଯେତେବେଳେ କରିଦେଲେ ଗରୁଡ଼ କ'ଣ କଲେ, ତାଙ୍କର ଗୋଟେ ପଙ୍ଖରୁ ସୁପର୍ଣ୍ଣ ସୁନ୍ଦର ପର୍ଣ୍ଣ ପକ୍ଷ ରହିଛି, ତା ଦେହରୁ ଗୋଟିଏ ପଙ୍ଖ ଛିଣ୍ଡେଇକିରି ଫିଙ୍ଗିଦେଲେ, ଫିଙ୍ଗିଦେଲେ ଯେତେବେଳେ ଏ ବଜ୍ର ଏବଂ ଗରୁଡ଼ଙ୍କର ଗୋଟିଏ ପଙ୍ଖ ସହିତ ଯୁଦ୍ଧ ଚାଲିଲା, ଯୁଦ୍ଧ ଚାଲିଲା ଭିତରେ ଭଗବାନ ଆସି ପହଞ୍ଚିଗଲେ ଦ୍ୱାରକାର, ଏଇସବୁ ଲୀଳାକୁ ବିସ୍ତାର ଭାବରେ ବର୍ଣ୍ଣନା କରାଯିବ ପରେ ଅଧ୍ୟାୟରେ, ଆମେ ଖାଲି ସଂକ୍ଷେପରେ କହିଦେଲେ କଥା ପ୍ରସଙ୍ଗରେ। ତେଣୁ ଆଜି ଆମର ଏଇ 58 ଅଧ୍ୟାୟଟି ଶେଷ ହେଲା। ଆମେ ଗୋଟେ ଥର ଯାଇଥିଲୁ, ରହିଥିଲୁ କେଉଁଠି ମାୟାପୁରରେ, ଭକ୍ତିଶାସ୍ତ୍ରୀ କଲାବେଳେ ଆମକୁ ସୁଯୋଗ ମିଳିଥିଲା ଏଇ ଭାଗବତ କଥା କହିବା ପାଇଁ, ସିଧା ମାୟାପୁରରେ ଆମର ଯେଉଁ ରହିଛନ୍ତି ଗୌରକନ୍ଦ ସ୍ୱାମୀ ମହାରାଜଙ୍କ ଆଶ୍ରମ, ସେଠି ଭକ୍ତମାନେ ଅଛନ୍ତି, ମୁଁ ସେଠି ସବୁଦିନେ କଥା କୁହେ ଭାଗବତଙ୍କ କଥା। ଦୁଇ ଜାଗାରେ କଥା କହୁଥିଲି, ଗୋଟେ ଜାଗାରେ ଇଂଲିଶରେ କହୁଥିଲି, ଗୋଟେ ଜାଗାରେ ଓଡ଼ିଆରେ କହୁଥିଲି। ଆମର ଗୁରୁଦେବଙ୍କର ଯେଉଁ ଆଶ୍ରମ ରହିଛି ସେଠି ମୁଁ ଓଡ଼ିଆରେ କହୁଥିଲି, ଆଉ ଜଣେ ଭକ୍ତ ଯିଏ ଆସିଥିଲେ ସେ ଯେଉଁ ଅନ୍ଧଭକ୍ତ ବ୍ଲାଇଣ୍ଡ ଭକ୍ତ ଜଣଙ୍କ, ସେଠି ମୁଁ ତାଙ୍କୁ ଇଂଲିଶରେ କହୁଥିଲି, କିନ୍ତୁ ସେଠି ମୁଁ ଇଂଲିଶରେ କମ୍ପ୍ଲିଟ୍ କରିଦେଇଥିଲି ଭାଗବତମ, ଇଂଲିଶରେ କମ୍ପ୍ଲିଟ୍ କରିଦେଇଥିଲି, କିନ୍ତୁ ଏଠି ଯେଉଁ କହିଥିଲି ଏଇ 10ମ ସ୍କନ୍ଧ 58 ଅଧ୍ୟାୟ ପର୍ଯ୍ୟନ୍ତ କହିଥିଲି, ଆଉ ତାପରେ ମୁଁ ପଳେଇ ଆସିଲି, ତେଣୁ ଆଉ 10ମ ସ୍କନ୍ଧ 58 ଅଧ୍ୟାୟ ପର୍ଯ୍ୟନ୍ତ ମୁଁ ସେଠି କହିଥିଲି। ତେଣୁ ଆମର ଏଇଠି ବୁର୍ଲା ବୃନ୍ଦାବନରେ ମଧ୍ୟ, ଏଇ ଆମର ବୁର୍ଲାରେ ମଧ୍ୟ 58 ଅଧ୍ୟାୟ ଆଜି ଶେଷ ହେଲା। ଆସନ୍ତାକାଲିଠୁ 69 ଅଧ୍ୟାୟ ଆରମ୍ଭ ହେବ, ଭଗବାନ କଥା 90 ଅଧ୍ୟାୟ ରହିଛି, ଭଗବାନ ଦ୍ୱାରକା ଲୀଳା ଚାଲିଛି। ତେଣୁ ଆମେ ଆସନ୍ତାକାଲି ସେ କଥାକୁ ଆରମ୍ଭ କରିବା, ବର୍ତ୍ତମାନ କଥାକୁ ବିଶ୍ରାମ ଦେବା, ବିଶ୍ରାମ ଦେବା ପୂର୍ବରୁ 2 ମିନିଟ୍ ଭଗବାନ ନାମ କୀର୍ତ୍ତନ କରି କଥାକୁ ବିଶ୍ରାମ ଦେବା।
जय श्री गोपाल महाराज की।